ॐ नमो भगवते वासुदेवाय। श्रीमद्भागवतम् दशम स्कन्ध चौदोध्याय श्लोक 15। सच्चेजलसं तव सज्जगद्वपुः सच्चेजलसं तव सज्जगद्वपुः किमेन दृष्टं भगवान् सदैव किमेन दृष्टं भगवान् सदैव किंवा सुदृष्टं बुधि मे तदैव किंवा सुदृष्टं बुधि मे तदैव किं मो सपत्येव पुनर्व्यदर्शि किं मो सपत्येव पुनर्व्यदर्शि सत्ये चलसं तव सज्जगद्वपुः किं मेन दृष्टं भगवान् सदैव किं वा सुदृष्टं हृदि मे तदैव किं मो सपत्येव पुनर्व्यदर्शि ृतमेतदेवदर्शे रत्ते जलसं सज्जगद्वपो किं मे न दृष्टं भगवान् तदैव किं वा सुदृष्टं हृदि मे तदैव किं नो सपदेव पुनर्तदर्शे रत्ते जलसं तव सज्जगद्वपो किं मे न दृष्टं भगवान् तदैव किं वा सुदृष्टं हृदि मे तदैव किं नो सदैव पुनर्तदर्शि सदन्य तत् सही ते यदि जलस्थं जल उपरि अवस्थित तव आतङ्कर सत् प्रकृतरे जगत् समग्र ब्रह्माण्डर स्वरूप बपुः अप्राकृत शरीर किं कहीँकि मे मो द्वारा न दुष्टम देखागला नहीं भगवान ए भगवान तदाव ठीक सही समय किं कहीँकि बा किंबा सुदुष्टम सतीकुमार दर्शित हृदि हृदय मंदरे मे मो द्वारा तदा एव ठीक सति वे किं कहीँकि न मुहे भू अप्रपत्ये सपदि हठात एव वस्तुत पुनः पूर्णि प्रदर्शी देखा जाइला। अनुवाद हे भगवान समग्र जगतर आश्रय स्वरूप आपंक प्राप्त शरीर प्रकृत पक्षे जल उपरे चालित थाए ତାହେଲେ ମୁଁ ଯେତେବେଳେ ଅନ୍ୱେଷଣ କରିଥିଲି ସେତେବେଳେ ଆପଣଙ୍କୁ ଦେଖିପାରିଲି ନାହିଁ କାହିଁକି ଆଉ ଯଦିଓ ମୁଁ ମୋ ହୃଦୟ ପଥରେ ଆପଣଙ୍କୁ ସଠିକ୍ ଭାବେ ଦର୍ଶନ କରିପାରି ନାହିଁ ସେତେବେଳେ କ'ଣ ଆପଣଙ୍କୁ ଯୋଗୁଁ ହଠାତ୍ ପ୍ରକାଶ କଲେ ଭାବାର୍ଥ କହିଲେ ଶ୍ରୀ ବ୍ରହ୍ମା ଏଠାରେ ମହାବିଶ୍ୱ ସୃଷ୍ଟିର ଆଦ୍ୟକାଳର ନିଜର ଅଭିଜ୍ଞତା କଥା ବ୍ୟକ୍ତ କରୁଛନ୍ତି ଯେପରି ଶ୍ରୀମଦ ଭାଗବତ ମୃତ୍ୟୁ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଏକ ବିଶାଳ ପଦ୍ମ ଉପରେ ବ୍ରହ୍ମାଙ୍କର ଜନ୍ମ ହେଲା ଯାହାର ନାଡ଼ତି ନାରାୟଣଙ୍କ ନାଭିରୁ ପ୍ରକାଶିତ ହୋଇଥିଲା। ବ୍ରହ୍ମା ତାଙ୍କର ନିଜର ଅବସ୍ଥାନ କାର୍ଯ୍ୟ ଓ ପରିଚୟ ସମ୍ବନ୍ଧରେ ବିଭ୍ରାନ୍ତ ହୋଇପଡ଼ିଥିଲେ ଏବଂ ତେଣୁ ସବୁକିଛି ସଠିକ୍ ଭାବରେ ଜାଣିବା ପାଇଁ ସେ ପଦ୍ମନାଡ଼ର ଉତ୍ସ ସନ୍ଧାନ କରିବା ପାଇଁ ପ୍ରୟାସ କଲେ। ଭଗବାନ ଖୋଜି ନଥାଇ ସେ ଅଦୃଶ୍ୟ କିନ୍ତୁ ସୃତିଗୋଚର ପ୍ରାକୃତ କଣ୍ଠରୁ ତପସ୍ୟା କରିବା ପାଇଁ ନିର୍ଦ୍ଦେଶ ପ୍ରାପ୍ତ ହୋଇ ସେ ନିଜ ଆସନକୁ ଫେରିଆସି କଠୋର ତପସ୍ୟାରେ ରତ ହେଲେ। ଦୀର୍ଘ ତପସ୍ୟା ପରେ ବ୍ରହ୍ମା ଭଗବାନ ଦର୍ଶନ କଲେ, କିନ୍ତୁ ପୁଣି ଭଗବାନ ଦୃଷ୍ଟିର ଅବତର ହୋଇଗଲେ। ଏହି ଭାବରେ ବ୍ରହ୍ମା ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଭଗବାନଙ୍କର ପ୍ରାକୃତ ଶରୀର ଜଳଜାଗତିକ ପଦାର୍ଥ ନୁହେଁ, ବରଂ ତାହା ଅତ୍ୟନ୍ତ ଯୋଗେଶ୍ୱରରେ ସମ୍ମିଳିତ ନିତ୍ୟ ଚିନ୍ମୟ ରୂପ ଅଟେ। ପକ୍ଷାନ୍ତରରେ ଯୋଗେଶ୍ୱର ଭଗବାନଙ୍କୁ ପ୍ରତିଦ୍ୱନ୍ଦ୍ୱିତାର ଆହ୍ୱାନ କରିବା ବ୍ରହ୍ମାଙ୍କ ପକ୍ଷରେ ଉଚିତ ହୋଇନାହିଁ। ତେଣୁ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟ, ଏ ଅଧ୍ୟାୟଟି ବ୍ରହ୍ମାଙ୍କର ସ୍ତୁତି ରହିଛି, ବହୁତ ସ୍ତୁତି ଭଗବାନଙ୍କର କହିଛନ୍ତି ବ୍ରହ୍ମା। ଭାଗବତମରେ ଅନେକ ସ୍ତୁତି ଅଛନ୍ତି, ଏହି ସ୍ତୁତି ମାଧ୍ୟମରେ ଭଗବତର ତତ୍ତ୍ୱ ଆମେ ଜାଣିବା। ଭଗବାନଙ୍କ ତତ୍ତ୍ୱ ଯେଉଁ ଖୁବ୍ କ୍ୱଚିତ ଲୋକ ଭଗବାନଙ୍କ ତତ୍ତ୍ୱରେ ଜାଣନ୍ତି, କ୍ୱଚିତ ମାନ ବ୍ୟକ୍ତି ତତ୍ତ୍ୱ ସେ ବୋଲି କୁହାଯାଏ। କାହିଁକି ନା ସମସ୍ତଙ୍କର ଗୋଟେ ତତ୍ତ୍ୱ ଭ୍ରମ ରହିଛି, ଆମର ଯେଉଁ ବିଭିନ୍ନ ପ୍ରକାର ବଦ୍ଧ ଜୀବର ଯେଉଁ ଦୋଷ ରହିଛି, ଅନର୍ଥ ରହିଛି, ତା'ର କି ଅନର୍ଥ ରହିଛି, ତା'ଦେହରେ ଗୋଟିଏ ଅନର୍ଥ ହେଉଛି ତତ୍ତ୍ୱ ଭ୍ରମ। ଭଗବାନଙ୍କ ତତ୍ତ୍ୱରେ ଜାଣିବା ଲୋକ ଖୁବ୍ କମ୍, ଯେଉଁମାନେ ବହୁତ ବାହାରେ ଦେଖୁଥିବେ, ଶୁଣୁଥିବେ, ବିଭିନ୍ନ ପ୍ରକାର ଭଜନ କୀର୍ତ୍ତନ ସବୁ ଶୁଣୁଥିବେ, କିନ୍ତୁ ତା ଦେହରୁ ଅଧିକାଂଶ ହେଉଛି ତତ୍ତ୍ୱ ଭ୍ରମରେ ରହିଛି। କିନ୍ତୁ ଆମେ ସଠିକ୍ ତତ୍ତ୍ୱ ଜାଣିବା ମହାଜନମାନଙ୍କ ପାଖରୁ, ଶାସ୍ତ୍ର, ସାଧୁ, ଗୁରୁ ଏମାନଙ୍କଠାରୁ ପ୍ରକୃତ ତତ୍ତ୍ୱ ହିଁ ଜାଣିପାରିବା। ମହାଜନ ଜନଗତ ସ୍ୱତନ୍ତା, ବ୍ରହ୍ମା ଜଣେ ମହାଜନ, ତେଣୁ ତାଙ୍କର କଥା ଯଦି ଆମେ ଶୁଣିବା, ଅନୁଧ୍ୟାନ କରିବା, ଏସବୁ ସିଦ୍ଧାନ୍ତ ବିଷୟରେ ଗଣନା କରାଯାଇଛି। ତେଣୁ ଚୈତନ୍ୟ ଚେତନା ମଧ୍ୟ ଗଣନା କରାଯାଇଛି, ସିଦ୍ଧାନ୍ତ ବୋଲିବା ଚିତ୍ତେ ନାଙ୍କର ଅଳସ, ଇଆଁ ହେଉଛି କୃଷ୍ଣ ଲାଗେ ସୁଦୃଢ଼ ମାନସ। ଏ ସିଦ୍ଧାନ୍ତ ଅନେକ ଭକ୍ତମାନେ ଏଇ ବିଭିନ୍ନ ପ୍ରକାର ସ୍ତୁତି କରିଛନ୍ତି, ଏହାଦ୍ୱାରା ଆମେ ଭକ୍ତି ଯେଉଁ ଭଗବାନଙ୍କ ବିଷୟରେ ତତ୍ତ୍ୱ ବା ସିଦ୍ଧାନ୍ତ ବିଷୟରେ ଜାଣିବା। ତେଣୁ ଆମେ କହିବା ହଁ ସମସ୍ତେ ସ୍ତୁତି କରୁଛନ୍ତି ଆଉ ଅଳସ କରିଦେଲେ ତାହେଲେ ଆମେ ଭଗବାନଙ୍କ ପ୍ରତି ସୁଦୃଢ଼ ମାନସ ଆମ ମନ ଆସିବ ନାହିଁ। ତତ୍ତ୍ୱ ଆମ ତତ୍ତ୍ୱଭ୍ରମ ଆମେ ଦୂର ହେବାର ଅଛି, ଆମର ସେ ତତ୍ତ୍ୱଭ୍ରମଟି ରହିଛି, ଆମେ ବଦ୍ଧ ଯିବ, ଆମର ସେ ତତ୍ତ୍ୱଭ୍ରମଟି ରହିଛି। ତେଣୁ ଭଗବାନଙ୍କ ତତ୍ତ୍ୱରେ ଜାଣିଲେ ଭଗବତ ଗୀତାରେ ଯେଉଁ ଭଗବାନ କହୁଛନ୍ତି ଜନ୍ମ କର୍ମ ଚନ୍ଦ୍ର ଦିବ୍ୟମ ଏବଂ ଯେଉଁ ବ୍ୟକ୍ତି ତତ୍ତ୍ୱ ପୁନର୍ଜନ୍ମ ନାଇଛି ମହାମୃତି ସ୍ୱର୍ଗ। ଭଗବାନଙ୍କର ବିଷୟରେ ଯଦି ଆମେ ଠିକ୍ ଭାବରେ ଜାଣିବା, ତତ୍ତ୍ୱରେ ଜାଣିବା, ତାହେଲେ ଆମେ ସିଦ୍ଧି ଲାଭ କରିବା। ଆମେ ସଦ୍ୟତା କଲେ ଆମେ ଆଉ ଏ ବୌଦ୍ଧ ଜଗତକୁ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ ନାହିଁ, ଆସିବାକୁ ପଡ଼ିବ ନାହିଁ। ତେଣୁ ଆ ପୂର୍ବରୁ ଚଉଦଟି ଶ୍ଳୋକରେ ବ୍ରହ୍ମା ସ୍ତୁତି କରିସାରିଛନ୍ତି, ବର୍ତ୍ତମାନ କହୁଛନ୍ତି ଯେ ତତ୍ ଏ ଶ୍ଳୋକ ଟିକେ ଶବ୍ଦ ଟିକେ କଷ୍ଟ ଶବ୍ଦ ରହିଛି, ତତ୍ ଚେତ୍ ଜଳତ୍ତମ ତବ ସଗତ ତବ ସତ୍ ଜଗତ ବପୁ। ଭଗବାନ ସେ ଜଳରେ ଅଛନ୍ତି, ଗର୍ଭଦେବ ଜଳରେ ଅଛନ୍ତି, ଏ ଭୌତିକ ବ୍ରହ୍ମାଣ୍ଡ ଯେଉଁ ରହିଛି, ଏ ବ୍ରହ୍ମାଣ୍ଡର ଆକୃତି ବର୍ଣ୍ଣନା କରାଯାଇଛି, ବିସ୍ତାର ହେଉଛି କେତେ ନା 50 କୋଟି ଯୋଜନ, 50 କୋଟି ଯୋଜନ ମାନେ 400 କୋଟି ମାଇଲ ବା 600 କୋଟି କିଲୋମିଟର, ଏତିକି ହେଉଛି ଏ ଭୌତିକ ବ୍ରହ୍ମାଣ୍ଡର ବିସ୍ତାର। ତେଣୁ ଏଇ ଯେଉଁ ବ୍ରହ୍ମାଣ୍ଡ ରହିଛି ଆର ଅର୍ଦ୍ଧେକ ଜଳମଗ୍ନ ହେଇଛି ଗର୍ଭଗତ ସେ ବିଷ୍ଣୁଙ୍କର ଶରୀରର ସ୍ୱେଦ ଜଳ ବା ଝାଳ ଯାହା କୁହାଯାଏ, ତାକୁ ଗର୍ଭଦେବ ଜଳ ବୋଲି କୁହାଯାଉଛି। ସେଇ ଗର୍ଭଦେବ ଜଳରେ ଭଗବାନ ଶୟନ କରିଛନ୍ତି, ଗର୍ଭଦେବ ବିଷ୍ଣୁ, ଗର୍ଭଦେବ ସାଇ ବିଷ୍ଣୁ ଶୟନ କରିଛନ୍ତି। ତେଣୁ ତାଙ୍କର ନାଭିରୁ, ତାଙ୍କ ନାଭି ମଧ୍ୟ ପଦ୍ମଭଳି, ନମଃ ପଙ୍କଜ ନାଭାୟ, ନମଃ ପଙ୍କଜ ମାଳିନୀ, ନମଃ ପଙ୍କଜ ନେତ୍ରାୟ, ନମସ୍ତେ ପଙ୍କଜାନ୍ଧ୍ରେ, କୁନ୍ତିଦେବୀ ତାଙ୍କର ସ୍ତୁତିରେ ସେଟା କହିଛନ୍ତି। ଭଗବାନଙ୍କର ରୂପ ବହୁତ ସୁନ୍ଦର, କିଭଳି ସୁନ୍ଦର କୁନ୍ତିଦେବୀ କହୁଛନ୍ତି ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଭାଗବତରେ, ନମଃ ପଙ୍କଜ ନାଭାୟ, ଭଗବାନ ନାଭି ପଙ୍କଜ ବା ପଦ୍ମଭଳି ସୁନ୍ଦର ଦେଖିବା ପାଇଁ, ନମଃ ପଙ୍କଜ ନାଭାୟ, ନମଃ ପଙ୍କଜ ନେତ୍ରାୟ, ତାଙ୍କର ନେତ୍ର ମଧ୍ୟ ପଦ୍ମ ଭଳି ସୁନ୍ଦର ନେତ୍ର। ତେଣୁ ସେହିଭଳି ଭାବରେ ଭଗବାନଙ୍କର ସବୁକିଛି ବହୁତ ସୁନ୍ଦର, ତେଣୁ ଏହି ଭୌତିକ ଜଗତରେ ଏହି ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିବା ପାଇଁ ସବୁଠାରୁ ଶ୍ରେଷ୍ଠ ସୌନ୍ଦର୍ଯ୍ୟର ବସ୍ତୁ ହେଉଛି ଏଇ ପଦ୍ମ, ସେଥିପାଇଁ ପଦ୍ମ ସହିତ ତୁଳନା କରାଯାଏ। କିନ୍ତୁ ପ୍ରକୃତରେ ପଦ୍ମ ଭଗବାନଙ୍କର ସୁନ୍ଦର ସହିତ ସମାନ ନୁହଁ, କେବେ ସମାନ ହେଇପାରିବ ନାହିଁ। କିନ୍ତୁ ଯାହା ହେଉ ବୌଦ୍ଧିକ ଜଗତରେ ଆଉ ତାଠାରୁ ଉନ୍ନତ ବସ୍ତୁ ନାହିଁ, ସେଥିପାଇଁ ଏଇ ପଦ୍ମ ସହିତ ତୁଳନା କରାଯାଏ ଭଗବାନଙ୍କର। ତେଣୁ ସେଇ ଭଗବାନ ଗର୍ଭଦେବତା ବିଷ୍ଣୁଙ୍କର ନାଭି ଯିଏକି ପଦ୍ମ ସଦୃଶ, ସେଇଠି ଗୋଟିଏ ଫୁଲ ନାଡ଼ ବାହାରିଛି ଯେଉଁଥିରେ କି ଗୋଟେ ପଦ୍ମ ଜାତ ହେଇଛି, ପଦ୍ମ ସୃଷ୍ଟି ହେଇଛି। ତେଣୁ ସେଇ ପଦ୍ମରେ ବ୍ରହ୍ମା ସୃଷ୍ଟି ହେଇଛନ୍ତି। ବ୍ରହ୍ମା ତାଙ୍କର ଯଦିଓ ଆମେ ସାଧାରଣତଃ ପିଲାମାନେ ଯେଉଁ ଜନ୍ମ ହେଉଛନ୍ତି ସେମାନେ ମାତୃଗର୍ଭରୁ ଆସିଛନ୍ତି, କିନ୍ତୁ ବ୍ରହ୍ମା କୌଣସି ମାତୃଗର୍ଭରୁ ଆସିନାହାନ୍ତି। ଲକ୍ଷ୍ମୀଦେବୀ ଯଦିଓ ସେଇଠି ଅଛନ୍ତି, କିନ୍ତୁ ସେ ଲକ୍ଷ୍ମୀଦେବୀଙ୍କ ଗର୍ଭରେ ଆସିନାହାନ୍ତି। ସେଥିପାଇଁ ବ୍ରହ୍ମାଙ୍କର ଗୋଟେ ନାମ ହେଉଛି ସ୍ୱୟମ୍ଭୁ, ସେ ସ୍ୱୟଂ ଜନ୍ମ ହୋଇଛନ୍ତି। ଭଗବାନ ଚାହିଁଲେ ମୋର ଗୋଟେ ପୁତ୍ର ହେଉ, ତେଣୁ ସେଇ ପଦ୍ମରେ ସେ ପୁତ୍ରଟି ଜାତ ହେଲେ। ତେଣୁ ସେ ଜାତ ହେଇକରି ବହୁତ ଚେଷ୍ଟା କଲେ ଜାଣିବା ପାଇଁ ସେ ପ୍ରକୃତରେ କିଏ, ଚାରିଦିଗକୁ ଲକ୍ଷ୍ୟ କଲେ, ଚାରିଦିଗକୁ ଯେତେ ଲକ୍ଷ୍ୟ କଲେ ତାଙ୍କର ଚାରିଟି ମୁଖ ହେଇଗଲା। ତେଣୁ ତାପରେ ସେ ଚେଷ୍ଟା କଲେ ଜାଣିବା ପାଇଁ ଯେ ତାଙ୍କର ସୋର୍ସ କିଏ, ତାଙ୍କର ଉତ୍ସ କ'ଣ। ସେ ପଦ୍ମ ଯେଉଁ ପୁଷ୍ପରେ ବସିଥିଲେ, ସେ ପଦ୍ମ ପୁଷ୍ପର ନାଡ଼ ଦେଇ ସେ ଦିଦିନ ପ୍ରବେଶ କଲେ। ବହୁତ କାଳ ଶହେ ଦ୍ୱିତୀୟ ଶହେ ବର୍ଷ ଧରି ସେ ସେ ନାଡ଼ ଭିତରେ ପ୍ରବେଶ କଲେ, କିନ୍ତୁ କିଛି ଜାଣିପାରିଲେ ନାହିଁ। ତେଣୁ ବାଧ୍ୟ ହେଇ ସେ ପୁଣି ସେଇଠି ଫେରିଲେ, ସେଇ ପଦ୍ମ ପୁଷ୍ପ ଉପରୁ ଫେରିଲେ। ଫେରିଲା ପରେ ତାଙ୍କୁ ଦୁଇଟି ଶବ୍ଦ ଶୁଭିଲା, ଦୁଇଟି ଅକ୍ଷର, ସ୍ପର୍ଶ ବର୍ଣ୍ଣର ଷୋଡ଼ଶ ଏବଂ ଏକୋଇଶତମ ଅକ୍ଷର, ବା ଯାହାକୁ କୁହାଯାଏ ତ ଏବଂ ପ, ଏଇ ଦୁଇଟି ଅକ୍ଷର ଦୁଇଥର ତାଙ୍କୁ ଶୁଭିଲା, ତ ପ ତ ପ ଏଇଭଳି ଭାବେ ଶୁଭିଲା। ତେଣୁ ବ୍ରହ୍ମା ତାପରେ ତପସ୍ୟା କରିବା ପାଇଁ ଆରମ୍ଭ କଲେ। ତପସ୍ୟା କଲା ପରେ, ବହୁ ବର୍ଷ ଧରି ତପସ୍ୟା କଲା ପରେ ଭଗବାନ ତାଙ୍କ ଦୃଷ୍ଟିଗୋଚର ହେଲେ, ହୃଦୟ ତାଙ୍କୁ ଦେଖୁଛନ୍ତି, ବ୍ରହ୍ମା ହୃଦୟ ଦେଖୁଛନ୍ତି ଭଗବାନ। କିନ୍ତୁ ଭଗବାନ କହିଲେ ଯେ ତମେ ଆହୁରି ତପସ୍ୟା କର, ତମର ଏ ତପସ୍ୟାଟା ଯଥେଷ୍ଟ ହେଇନି, ଉପଯୁକ୍ତ ତପସ୍ୟା ତମେ କରିନାହ, ଆହୁରି ତପସ୍ୟା କର। ତେଣୁ ଭଗବାନ ପୁଣି ଅଦୃଶ୍ୟ ହେଇଗଲେ। ତାପରେ ଯେତେବେଳେ ବ୍ରହ୍ମା ପୁଣି ତପସ୍ୟା କଲେ, ତପସ୍ୟା କଲା ପରେ ବ୍ରହ୍ମାଙ୍କ ପାଖରେ ଭଗବାନ ଆବିର୍ଭାବ ହେଲେ, ତାଙ୍କ ହୃଦୟରେ ଭଗବାନ ସମସ୍ତ ଜ୍ଞାନ ପ୍ରଦାନ କରିଛନ୍ତି। ଏ ଭୌତିକ ଜଗତର ସୃଷ୍ଟିରେ ଆରମ୍ଭରେ ଏ କଥା ହେଇଛି। ଆ ଭିତରେ ବ୍ରହ୍ମା କେତେ ବର୍ଷ ହେଇଗଲାଣି, ବ୍ରହ୍ମାଙ୍କୁ 50 ବର୍ଷ ହେଇଗଲାଣି। ପ୍ରତିଦିନ ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସୁଛନ୍ତି, ଏବଂ ସେ 14 ଜଣ ମନୁଙ୍କର ଯେ ସତ ମନୁ, ସେଇ ପ୍ରତି ମନୁଙ୍କର ସମୟ ହେଉଛି 71 ଦିବ୍ୟ ଯୁଗ। ତେଣୁ ସେଇ ଦିବ୍ୟ ଯୁଗରେ 71 ଦିବ୍ୟ ଯୁଗର ଯେଉଁ 28ତମ ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଆସନ୍ତି। ତେଣୁ ଆ ଭିତରେ 50 ବର୍ଷ ବ୍ରହ୍ମାଙ୍କର ହେଇଗଲାଣି, 50 ବର୍ଷ ଧରି ପ୍ରତିଦିନ ଭଗବାନଙ୍କୁ ଦର୍ଶନ କରୁଛନ୍ତି, ଭଗବାନଙ୍କ ଲୀଳା 125 ବର୍ଷ ଧରି ଲୀଳା ଚାଲେ ଭଗବାନଙ୍କର, କୃଷ୍ଣଙ୍କର ପ୍ରତିଦିନରେ ଗୋଟେ ଥର ଆସନ୍ତି ଭଗବାନ କୃଷ୍ଣ ବ୍ରହ୍ମାଙ୍କର ପ୍ରତିଦିନରେ। ତେଣୁ ବ୍ରହ୍ମାଙ୍କର ଗୋଟେ ମାସରେ 30 ଦିନ ହେଉଛି, ଗୋଟେ ବର୍ଷରେ 360 ଦିନ ହେଉଛି, 360 ଥର ଭଗବାନଙ୍କୁ ଦର୍ଶନ କଲେଣି, ଭଗବାନଙ୍କୁ ଜାଣିଲେଣି। କିନ୍ତୁ ତଥାପି ଆ ଭିତରେ ଏମିତି 30 ବର୍ଷ ହେଇକି 50 ବର୍ଷ ବ୍ରହ୍ମାଙ୍କ ହେଇଚାଲାଣି। ତେଣୁ ଏତେ ଥର ଭଗବାନ ଦର୍ଶନ କଲା ପରେ ମଧ୍ୟ ସେ ମୋହ ଯାଇଛନ୍ତି। ତେଣୁ ବର୍ତ୍ତମାନ ସେ ଭଗବାନ କ୍ଷମା ପ୍ରାର୍ଥନା କରୁଛନ୍ତି। ସେଇ ଏଇ ଗୋଟିଏ କ୍ଷମା ପ୍ରାର୍ଥନା ଭିତରେ ଏଇ ଗୋଟିଏ ଶ୍ଳୋକ, କ୍ଷମା ନିଜକୁ ଅପରାଧ ବୋଲି ଭାବିଥିଲେ ବ୍ରହ୍ମା ଭଗବାନ ସ୍ତୁତି କରୁଛନ୍ତି, ଅପରାଧ କରିଦେଇଛନ୍ତି ଭଗବାନ ପାଖରେ, ଭଗବାନ ପାଦପଦ୍ମରେ ଭଗବାନ ପାଇଁ ସେ ପରୀକ୍ଷା କଲେ, ଏଗୁଡ଼ିକ ସେ ଚିନ୍ତା କରୁଛନ୍ତି। ମୁଁ ଆ ପୂର୍ବ ଶ୍ଳୋକଟି କୁହାଯାଇଛି, ଆ ପୂର୍ବ ଶ୍ଳୋକମାନଙ୍କୁ ବର୍ଣ୍ଣନା କରାଯାଇଛି, ମୁଁ ପ୍ରକୃତରେ ମୋର ସ୍ଥିତି କ'ଣ, ବ୍ରହ୍ମା କହୁଛନ୍ତି ମୋର ସ୍ଥିତି କ'ଣ, ଗୋଟେ ଜ୍ୱଳନ୍ତ ଅଗ୍ନିପିଣ୍ଡ ଭିତରୁ ଯଦି ଗୋଟେ ସ୍ଫୁଲିଙ୍ଗ ଚାଲି ଆସେ, ତାର କି ଶକ୍ତି ଅଛି, ସେ ଜ୍ୱଳନ୍ତ ଅଗ୍ନିପିଣ୍ଡକୁ କ'ଣ, ତାର କ'ଣ କେତେ
ତାଙ୍କ ସେ ଜଳନ୍ତ ଅଗ୍ନିପିଣ୍ଡ କରୁଣାରେ ତାଙ୍କ ଶକ୍ତି କେତେ, ସ୍ୱିଲିଙ୍ଗର ଅଗ୍ନି ସ୍ୱିଲିଙ୍ଗର ଶକ୍ତି କେତେ, ବ୍ରହ୍ମାଣ୍ଡ ସବୁ ସେଭଳି ଭାବରେ ଅପରାଧ ମନେ କରୁଛନ୍ତି, ଭଗବାନ ପାଇଁ ପ୍ରାର୍ଥନା କରୁଛନ୍ତି, କ୍ଷମା ପ୍ରାର୍ଥନା କରୁଛନ୍ତି। ଯେମିତି ଅର୍ଜୁନ ଭଗବାନ କ୍ଷମା ପ୍ରାର୍ଥନା କରିଥିଲେ, ସେଭଳି ଭାବରେ ବ୍ରହ୍ମା ବର୍ତ୍ତମାନ ଭଗବାନ କ୍ଷମା ପ୍ରାର୍ଥନା କରୁଛନ୍ତି। ତେଣୁ ଏ ସବୁ ସେ କହୁଛନ୍ତି ଜଳସ୍ଥାନ ତବ ସତ୍ ଜଗତ ବପୁ, ଭଗବାନଙ୍କ ଶରୀର କିଭଳି ନା ସତ୍ ସଚିଦାନନ୍ଦମୟ ଶରୀର ଭଗବାନଙ୍କର। ଆମର ଯେଉଁ ଶରୀର ହେଉଛି ଠିକ୍ ବିପରୀତ, ଅସତ୍ ଅଚିତ ଏବଂ ନିରାନନ୍ଦମୟ। ଆମ ଶରୀର ଆମେ ଜନ୍ମ ବେଳେ ଏ ଶରୀରଟି ଆସିଲା, ପୁଣି ଯେତେ ମୃତ୍ୟୁବରଣ କରିବା ଶରୀରଟି ଚାଲିଯିବ, ଏ ଅସତ୍ ଶରୀର। କିନ୍ତୁ ଭଗବାନଙ୍କ ଶରୀର ଅସତ୍ ନୁହଁ, ଭଗବାନ ଶରୀର ହେଉଛି ସତ୍ ଶରୀର, ସବୁବେଳେ ପାଇଁ ରହିଛି ଶରୀର ନିତ୍ୟ। ଭଗବାନଙ୍କ ଶରୀର ହେଉଛି ନିତ୍ୟ, ସବୁବେଳେ ପାଇଁ ଅଛି, ଭବିଷ୍ୟତ ଅତୀତରେ ଥିଲା, ବର୍ତ୍ତମାନ ଅଛି ଏବଂ ଭବିଷ୍ୟତ ମଧ୍ୟ ରହିବ। ଭଗବାନଙ୍କ ଶରୀର ନଷ୍ଟ ହେବନି, ଭଗବାନଙ୍କ ଶରୀର ଏବଂ ଆମ ସମସ୍ତଙ୍କ ମଧ୍ୟ ସେଇଭଳି ଭାବରେ ଗୋଟେ ଶରୀର ରହିଛି। ଭଗବାନଙ୍କ ଯେଉଁଭଳି ଭାବରେ ସତ୍ ଠିକ୍ ଏବଂ ଆନନ୍ଦମୟ ଶରୀର, ସବୁବେଳେ ପାଇଁ ସେ ଶରୀରଟି ରହିଛି ଏବଂ ସବୁବେଳେ ସେ ଶରୀର ହେଉଛି ଜ୍ଞାନପୂର୍ଣ୍ଣ, ଜ୍ଞାନ ରହିଛି ସେ ଶରୀରରେ। ଆମେ ଅଜ୍ଞାନତା ରହିଛେ, ତେଣୁକରି ଆମେ ଜ୍ଞାନ ପ୍ରାପ୍ତ ହେବା ପାଇଁ ଯାଉଛେ ଏବଂ ସେ ଶରୀର ହେଉଛି ଆନନ୍ଦମୟ, ଆନନ୍ଦ ସବୁବେଳେ ସେ ପ୍ରାପ୍ତ ହେଉଥିବେ। କିନ୍ତୁ ଆମେ ସବୁବେଳେ ଦୁଃଖରେ ରହୁଛେ, ଆମେ ଆନନ୍ଦ ଖୋଜି ବୁଲୁଛେ, କେଉଁଠି ଆନନ୍ଦ ମିଳୁଛି, ଚେଷ୍ଟା କରୁଛେ ଆନନ୍ଦ ପ୍ରାପ୍ତ ହେବା ପାଇଁ। କିନ୍ତୁ ଏ ଶରୀର ଭଗବାନଙ୍କ ଯେଉଁଭଳି ଭାବରେ ଶରୀର ରହିଛି, ସଚିଦାନନ୍ଦମୟ ଶରୀର, ସେଭଳି ଭାବରେ ଆମ ସମସ୍ତଙ୍କର ଗୋଟିଏ ଶରୀର ରହିଛି, ସଚିଦାନନ୍ଦମୟ ଶରୀର ରହିଛି। କାରଣ ଭଗବାନଙ୍କର ଅଂଶ, ମହିମାଙ୍କ ଜୀବଲୋକେ ଜୀବଭୂତ ସନାତନ, ସବୁବେଳେ ପାଇଁ ଆମେ ଭଗବାନଙ୍କର ଅଂଶ। କିନ୍ତୁ ଯେହେତୁ ଆମେ ଭଗବାନ ଭୁଲି ଯାଇଛେ, ଭଗବାନଙ୍କୁ ଭଳି ଆମେ ଚାହୁଁଛେ ଉପଭୋଗ କରିବା ପାଇଁ, ସେଥିପାଇଁ ଆମର ସେ ଶରୀରଟି ବର୍ତ୍ତମାନ ରହିଛି, ଅଲଗା ରହିଛି। ଯେମିତି ଆପଣମାନେ ଦେଖୁଥିବେ, ଯେଉଁମାନେ ଜେଲ୍କୁ ଯାଉଛନ୍ତି କଏଦୀ, କଏଦୀମାନଙ୍କୁ ତାଙ୍କ ଡ୍ରେସ୍ କାଢ଼ି ଦିଆଯାଏ, ତାଙ୍କୁ ଗୋଟେ ନମ୍ବର ଡ୍ରେସ୍ ଦିଆଯାଏ, ଏତେ ନମ୍ବର କଏଦୀ, ଦୁଇ ନମ୍ବର କବଡ଼ି, ଏଭଳି ଭାବରେ ତାଙ୍କ ନମ୍ବର ଦିଆଯାଏ। ତାଙ୍କର ସେ ଯେଉଁ ଡ୍ରେସ୍ ପିନ୍ଧିକି ଆସିବେ ସେ ଡ୍ରେସ୍କୁ କାଢ଼ି ଦିଆଯିବ। ସେହିଭଳି ଭାବରେ ଆମର ଶରୀରଟାକୁ କାଢ଼ି ଦିଆଯାଇଛି, ବର୍ତ୍ତମାନ ଆମେ ଗୋଟେ କଏଦୀ ଶରୀର ପ୍ରାପ୍ତ ହେଇଛୁ, 84 ଲକ୍ଷ ଟଙ୍କା କଏଦୀ ଶରୀର ଆମେ ପାଇଛୁ। ଜୟ ଶ୍ରୀ ଗୋବିନ୍ଦାୟ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ସୁଭଦ୍ରା ମହାରାଣୀ। ଆମର ଏ ଶରୀର ହେଉଛି 4 ଲକ୍ଷ ପ୍ରକାର ମାନବ ଶରୀର, ଆମେ ଗୋଟେ ଉନ୍ନତ ଶରୀର ପ୍ରାପ୍ତ ହେଇଛେ। ଯେଉଁ ଅନ୍ୟ 80 ଲକ୍ଷ ଜନ୍ମ ପାର ହେଲା ପରେ ଆମେ ମାନବ ଜନ୍ମ ପ୍ରାପ୍ତ ହେଇଛେ। ଜଳଦାନ ଲକ୍ଷ୍ୟାଣି ତାବରା ବିଶ୍ୱଲକ୍ଷ୍ୟଟି କୃମୟ ରୁଦ୍ର ସଂଖ୍ୟକ ତାବରା ସରି ପକ୍ଷୀଣାଙ୍ଗ ଲକ୍ଷ୍ୟାଣି ପଶବ ବିଶ୍ୱଲକ୍ଷ୍ୟାଣି। ଏଇ 80 ଲକ୍ଷ ପ୍ରକାର ଜନ୍ମ ପାର ହେଲା ପରେ ଆମେ ଏଇ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ। ଇଏ ପୁଣି 4 ଲକ୍ଷ ପ୍ରକାର ମନୁଷ୍ୟ ରହିଛନ୍ତି। ତେଣୁ ଏଇ ମନୁଷ୍ୟ ଶରୀରରେ ଆମକୁ ଗୋଟେ ସୁଯୋଗ ମିଳିଛି, ଯେଉଁ ସୁଯୋଗ ଦ୍ୱାରା ଯଦି ସୁଯୋଗକୁ ଆମେ ଗ୍ରହଣ କରିବା, ସୁଯୋଗଟାକୁ ନେବା, ତାହେଲେ ଆମେ ସେଇ ସଚିଦାନନ୍ଦମୟ ଶରୀର ପ୍ରାପ୍ତ ହୋଇପାରିବା। ଏ ଶରୀରଟା ସେଇ ଶରୀରରେ ପରିବର୍ତ୍ତନ ହୋଇପାରିବ, ସଚିଦାନନ୍ଦମୟ ଶରୀରରେ ପରିବର୍ତ୍ତନ ହୋଇପାରିବ। କିନ୍ତୁ ଯଦି ଏଇ ମାନବ ଶରୀରର ଉପଯୁକ୍ତ ସୁଯୋଗ ଆମେ ନ ନେବା, ତାହେଲେ ପୁଣି ସେଇଭଳି ଭାବରେ ଅସତ୍ ଅତୀତ ଏବଂ ନିରାନନ୍ଦ ଶରୀର ପ୍ରାପ୍ତ ହୋଇ ଚାଲିଥିବା। ଏ ଭୌତିକ ଜଗତରେ ଗୁରୁ ବିଦ୍ୟାମାନେ ଏଇଭଳି ଭାବରେ ଏଇ ଅସତ୍ ଶରୀର ଆମେ ପ୍ରାପ୍ତ ହେଉଥିବା। କିନ୍ତୁ ଭଗବାନଙ୍କ ଶରୀର ହେଉଛି ସତ୍ ଶରୀର, ଯେଉଁ କୁହାଯାଇଛି ସତ୍ ଜଗତ ବପୁ। ଭଗବାନଙ୍କ ଶରୀର ହେଉଛି ସବୁକିଛି ଜଗତ, ସେଇଟା ରହୁଛି, ସେଇଠୁ ଆସୁଛି ସବୁକିଛି। ଅହମ୍ ସର୍ବତ ପ୍ରଭୋ ମତା ସର୍ବମ୍ ପ୍ରବର୍ତ୍ତତେ ଇତିମଧ୍ୟ ବଦନ୍ତି ନାମ ବୁଦ୍ଧ ଭାବ ସମନ୍ୱତା। ଯେଉଁମାନେ ଭକ୍ତିରେ ବହୁତ ଉନ୍ନତି କଲେଣି, ସେମାନେ ଜାଣିଛନ୍ତି ସବୁକିଛି ଭଗବାନଙ୍କଠାରୁ ଆସୁ, ଜନ୍ମାଦି ଅସ୍ତ ଜାତ। ସେଥିପାଇଁ ଭାଗବତ ପ୍ରଥମ ଶ୍ଳୋକ ହେଉଛି ଜନ୍ମାଦି ଅସ୍ତ ଜାତ। ଏ ବେଦାନ୍ତ ସୂତ୍ରର ଦ୍ୱିତୀୟ ସୂତ୍ର ଏଇଟା, ଜନ୍ମାଦି ଅସ୍ତ ଜାତ। ସବୁକିଛି ଯାହାଙ୍କ ଆସନ୍ତି ସେ ହେଉଛନ୍ତି ଭଗବାନ। ତେଣୁ ଏଇ ଭୌତିକ ସ୍ୱାଗତ ଜଗତ ବପୁ ବୋଲି କୁହାଯାଉଛି। ଭଗବାନ ଶରୀରରେ ସବୁକିଛି ଜଗତ ରହିଛି ଆଶ୍ରୟ ନେଇଛି, ଖାଲି ଏ ଯେ ପୃଥିବୀ ରହିଛି ଆଶ୍ରୟ ନେଇଛି ତା ନୁହଁ। ଏଇଭଳି ଭାବରେ ଏଇ ଯେଉଁ ଚତୁର୍ମୁଖୀ ବ୍ରହ୍ମାଙ୍କର ଯେଉଁ ବ୍ରହ୍ମାଣ୍ଡ ରହିଛି, ଆମେ ଯେଉଁ କହିଲେ 400 କୋଟି ମାଇଲ୍, 50 କୋଟି ଯୋଜନ, ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି ଭଗବାନଙ୍କ ଲୋମ ଉପରେ ରହିଛି। ଭଗବାନ ଯେତେବେଳେ କାରଣ ଦର୍ଶାଇ ଜଳରେ କାରଣାନବ ଜଳରେ ଭଗବାନ ଶୟନ କରି ନିଶ୍ୱାସ ନିଅନ୍ତି, ନିଶ୍ୱାସରୁ ଏଇଠି ବହୁତ ଜଗତ ସୃଷ୍ଟି ହୁଏ। ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ସୃଷ୍ଟି ହେଇଛି, ଆମେ ଗଣିପାରିବା ନାହିଁ। ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ଏସବୁ ଭଗବାନଙ୍କ ଶରୀରରୁ ଆସୁ। ଯେତିକ ନିଶ୍ୱସିତ କାଳ ମଥାବଲମ୍ବିଓ ଜୀବନ୍ତି ଲୋମ୍ବିଲ ଯା ଜଗଦଣ୍ଡନାଥ ବିଷ୍ଣୁର୍ ମହାନ୍ ସୟଜସ୍ କଳା ବିଶେଷ ଗୋବିନ୍ଦ ମାରି ପୁରୁଷଙ୍କ ତମଂ ଭଜାମି। ଏଇ ବ୍ରହ୍ମା ନିଜେ ଭଗବାନ ଦର୍ଶନ କଲା ପରେ, ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହେଲା ପରେ ଏଇ ବ୍ରହ୍ମ ସଂହିତ ରଚନା କରି ସେଥିରେ ଏକଥା କହୁଛନ୍ତି। ଯାହାଙ୍କର ଗୋଟିଏ ନିଶ୍ୱାସ ଯଦି ଛାଡ଼ୁଛନ୍ତି, ସେ ନିଶ୍ୱାସରେ ଭୌତିକ ଜଗତ ସୃଷ୍ଟି ହେଇ ବ୍ରହ୍ମା ସୃଷ୍ଟି ହେଇ ତାଙ୍କର ଏକଶହ ବର୍ଷ ଚାଲିଯାଉଛି। ବ୍ରହ୍ମାଙ୍କର ଗୋଟିଏ ଦିନ ହେଉଛି 432 କୋଟି ବର୍ଷ, ତେଣୁ ଏଇଭଳି ଭାବରେ ତାଙ୍କର ମାସ ବର୍ଷ ହେଇକରି 100 ବର୍ଷ ଚାଲିଯାଉଛି, ବିତିଯାଉଛି ବ୍ରହ୍ମାଙ୍କର ଆୟୁ ଶେଷ ହେଉଛି। କୋଟି କୋଟି ବର୍ଷର ଆୟୁ ପୃଥିବୀର ଷ୍ଟାଣ୍ଡାର୍ଡରେ ଆମେ ଯଦି ଦେଖିବା, ତେଣୁ ଇଏ ହେଉଛି କାରଣାନବସ୍ଥଳର ଯେଉଁ ଭଗବାନ ମହାବିଷ୍ଣୁ ଯେଉଁ ଶୟନ କରିଛନ୍ତି ତାଙ୍କର ଗୋଟିଏ ନିଶ୍ୱାସର ପରିମାଣ। ଆମେ ଗୋଟିଏ ନିଶ୍ୱାସ ନେଇ ପ୍ରସାଦ ନେବାକୁ କେତେ ସମୟ ଲାଗୁଛି? 10-15 ସେକେଣ୍ଡ ଭିତରେ ହେବ। ହଁ, ନିଶ୍ୱାସ ନେଇକି ଛାଡ଼ୁଛେ, ପୁଣି ନିଶ୍ୱାସ ପ୍ରସାଦ ନେଉଛେ, ଭିତରକୁ ନେଉଛେ। ଯଦି ଆମର 10-15 ସେକେଣ୍ଡ ଭିତରେ ଯଦି ଡେରି ହେଇଗଲା ତାହେଲେ ଆମେ ମୃତ୍ୟୁବରଣ କରିଯିବା। ଯେଉଁମାନେ ଜଳରେ ମିଳୁଛନ୍ତି ନିଶ୍ୱାସ ନେଇପାରୁନାହାନ୍ତି, ସେଥିପାଇଁ ସେମାନେ ଅକ୍ସିଜେନ୍ ନେଇକି ଯାଉଛନ୍ତି। ଆଜିକାଲି ନ୍ୟୁଜ୍ରେ ଆମେ ଦେଖୁଥିଲୁ କେଉଁ ସ୍ଥାନରେ ଗୋଟେ ରହିଛି, ସବୁ ଜଳରେ ବୁଡ଼ିକିରି ସବୁ ଦେଖୁଛନ୍ତି, ସବୁ ସେଠିକାର ସୌନ୍ଦର୍ଯ୍ୟ ଦେଖୁଛନ୍ତି, ଗୋଟେ ଟୁରିଷ୍ଟ ସ୍ପଟ ସେଟା ହେଇଛି, ବହୁତ ଲୋକ ଯାଉଛନ୍ତି ସେଠିକି। କାରଣ ସେମାନେ ରହିପାରିବେନି, 10-15 ସେକେଣ୍ଡରୁ ଅଧିକ ନିଶ୍ୱାସ ନ ନେଇକି ଜଣେ ରହିପାରିବେ, ମୃତ୍ୟୁବରଣ କରିଯିବ। କିନ୍ତୁ ଭଗବାନଙ୍କର ନିଶ୍ୱାସ କିଭଳି ଭାବରେ କୋଟି କୋଟି ବର୍ଷ ନିଶ୍ୱାସ ଛାଡ଼ିକିରି ନିଶ୍ୱାସ ପୁଣି ଯେତେବେଳେ ପ୍ରଶ୍ୱାସ ନେଉଛନ୍ତି ଭିତରକୁ, ଆ ଭିତରେ କୋଟି କୋଟି ବର୍ଷ ଚାଲିଯାଉଛି, ଭୌତିକ ଜଗତ ସବୁ ସୃଷ୍ଟି ହେଇଯାଉଛି ପୁଣି ଧ୍ୱଂସ ହେଇଯାଉଛି। ସେଇ ଗୋଟିଏ ନିଶ୍ୱାସର ପରିମାଣ ହେଉଛି ଏତିକି କାରଣ ବ୍ୟବସାୟ ବିଷ୍ଣୁଙ୍କର। ତେଣୁ ଏଇ ଯେଉଁ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି, ଏ ଭୌତିକ ଜଗତରେ ସେଇ କାରଣ ବ୍ୟବସାୟ ବିଷ୍ଣୁଙ୍କର ଠାରୁ ଗୋଟେ ବିସ୍ତାର ଆସିକିରି ସେ ଗର୍ଭ ବ୍ୟବସାୟ ବିଷ୍ଣୁ ଉପରେ ଆସୁଛନ୍ତି। ଆମେ ଯେଉଁ କହିଲୁ ତାଙ୍କର ସ୍ୱେଦରୁ, ତାଙ୍କର ଶରୀରରୁ ସ୍ୱେଦରୁ ଏଇ ଅର୍ଦ୍ଧେକ ବ୍ରହ୍ମାଣ୍ଡ ଭର୍ତ୍ତି ହେଇଯାଇଛି 200। ଆମର ଯେଉଁ ପ୍ରଭୁପାଦ ମହାରାଜ କହନ୍ତି, ଆମେ ବୈଜ୍ଞାନିକମାନେ କହୁଛନ୍ତି ଜଳଟା କେମିତି ହେଇଛି ନା, ହାଇଡ୍ରୋଜେନ୍ 2 ମଲିକ୍ୟୁଲ୍, ଗୋଟେ ଅକ୍ସିଜେନ୍ ଗୋଟେ ମଲିକ୍ୟୁଲ୍ରେ ଗୋଟେ ଜଳ ହେଉଛି H2O। ହାଇଡ୍ରୋଜେନ୍ 2 ମଲିକ୍ୟୁଲ୍, ହାଇଡ୍ରୋଜେନ୍ ଗୋଟେ ମଲିକ୍ୟୁଲ୍, ଅକ୍ସିଜେନ୍ରେ ଜଳ ସୃଷ୍ଟି ହେଉଛି। କିନ୍ତୁ ଏ ଯେଉଁ ଭୌତିକ ଜଗତ ସୃଷ୍ଟି ହେଉଛି, ହାଇଡ୍ରୋଜେନ୍ ଅକ୍ସିଜେନ୍ ସୃଷ୍ଟି ହେଉନି, ଜଳ ଭଗବାନଙ୍କର ଶରୀରରୁ, ଭଗବାନଙ୍କର ଶରୀରରୁ ଝାଳରେ ସୃଷ୍ଟି ହେଇଛି ଜଳ। ଜଳକୁ କୁହାଯାଏ ଭଗବାନ ବୀର୍ଯ୍ୟ ବୋଲି କୁହାଯାଏ, ଏ ଜଳକୁ ଉଦାର ବୀର୍ଯ୍ୟ ବୋଲି କୁହାଯାଏ। ଭଗବାନ ଶରୀରରୁ ଯାହା ହେଉଛି ଜଳ, ତେଣୁ ଏଇ ଜଳରେ ଭଗବାନ ଯଦି ଶୟନ କରିଛନ୍ତି, ତାଙ୍କର ଏଇ ଶରୀରରେ ସମସ୍ତ ଜଗତ ରହିଛି, ଭୌତିକ ବ୍ରହ୍ମାଣ୍ଡ ରହିଛି ତାଙ୍କ ଶରୀର। ତେଣୁ ଜଗତ ସୃଷ୍ଟି ହେଲା ପରେ ଏଇସବୁ ଆମେ ଯେଉଁ ଜୀବମାନେ ତାଙ୍କର ଗର୍ଭରେ ଥିଲେ ସବୁ, ଯେତେବେଳେ ବ୍ରହ୍ମା ସୃଷ୍ଟି ଆରମ୍ଭ କଲେ ସେତେବେଳେ ପୁଣି ଆମେ ଆସିକିରି ଏଠି ପ୍ରକାଶ କଲେ, ପ୍ରକାଶ ଲାଭ କଲେ, ଗୋଟେ ଶରୀର ପ୍ରାପ୍ତ ହେଲେ। ଏ ଶରୀର ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ଶରୀର ନେଇ 80 ଲକ୍ଷ ଜନ୍ମ ଆମ ବିତିଗଲାଣି, ବର୍ତ୍ତମାନ ଆମ ମାନବ ଜନ୍ମ ପ୍ରାପ୍ତ ହେଇଛି। ତେଣୁ ଏଇ ଶରୀରରେ ଆମକୁ ଗୋଟେ ସୁଯୋଗ ଦିଆଯାଇଛି, ଆମେ ଯେଉଁ ଭଗବାନଙ୍କ ଯେଉଁ ଶରୀର ରହିଛି ସଚିଦାନନ୍ଦ ଶରୀର, ସେଇ ଶରୀର ଆମର ରହିଛି, ସେଟା ଲୁପ୍ତର ଅବସ୍ଥାର ବର୍ତ୍ତମାନ। କିନ୍ତୁ ଯେତେବେଳେ ଆମେ ଉପଯୁକ୍ତ ହେଇଯିବା, ଯେତେବେଳେ ଜଣେ କଏଦୀ ତାର ଜେଲ୍ ସରିଯିବ, ଜେଲ୍ ଦଣ୍ଡ ସରିଯିବ, ହଁ ତାର ଯେତିକି ବର୍ଷ ଜଜ୍ ଦେଇଥିବେ ତୁମେ ଏତିକି ବର୍ଷ କାରାଦଣ୍ଡ ଭୋଗ କରିବ, ସରିଗଲା ପରେ ତାଙ୍କର ସେ କଏଦୀ ଡ୍ରେସ୍ କାଢ଼ି ଦିଆଯିବ, ତାଙ୍କର ଯେଉଁ ଅରିଜିନାଲ୍ ଡ୍ରେସ୍ ଥିଲା ସେଇ ଡ୍ରେସ୍କୁ ଦିଆଯିବ। ତେଣୁ ସେଇଭଳି ଭାବରେ ଆମେ ଏଇ ଭୌତିକ ଜଗତରେ ଯେତେବେଳେ ଘୁରି ବୁଲୁଛେ, ଆମର ନିର୍ଦ୍ଦିଷ୍ଟ ନାହିଁ ଏତିକି ବର୍ଷ ଆମେ ଭୁଲିବା ସେମିତି ନାହିଁ। ଏଇ ମନୁଷ୍ୟ ଜନ୍ମରେ ଆମକୁ ସୁଯୋଗ ଦିଆଯାଇଛି, ଆମେ ଚାହିଁଲେ ଏ କାରାଦଣ୍ଡରୁ ମୁକ୍ତ ହୋଇପାରିବା। କିନ୍ତୁ ଯଦି ଆମେ ଏ ମନୁଷ୍ୟ ଶରୀରର ଉପଯୁକ୍ତ ସୁଯୋଗ ଲାଭ ନ କରିବା, ତାହେଲେ ସେହିଭଳି ଭାବରେ ଘୁରି ବୁଲି ଚାଲିଥିବା, ଭୌତିକ ଜଗତରେ ଘୁରି ବୁଲି ଚାଲିଥିବା। ତେଣୁ ସମସ୍ତ ଜଗତରେ ଯେତେ ଜୀବ ଅଛନ୍ତି ସବୁ ସେଇ ଭଗବାନଙ୍କର ଗର୍ଭୋଦୟ ସେଇ ବିଷ୍ଣୁଙ୍କର ଗର୍ଭରେ ସବୁ ଥିଲେ। ତେଣୁ ଯେତେବେଳେ ବ୍ରହ୍ମା ସୃଷ୍ଟି କଲେ ପୁଣି ସେମାନେ ଆମେ ସବୁ ବର୍ତ୍ତମାନ ଆସିଲେ ଗର୍ଭୋଦୟ ସେଇ ବିଷ୍ଣୁଙ୍କର ଗର୍ଭରୁ ଆମକୁ ବର୍ତ୍ତମାନ ଆସିଲେ ବର୍ତ୍ତମାନ ଆମକୁ ସୁଯୋଗ ଦିଆଯାଇଛି। ଆମେ ଚାହିଁଲେ ଆମର ସଚିଦାନନ୍ଦ ଶରୀର ପ୍ରାପ୍ତ ହେବା, ନହେଲେ ଏଇଭଳି ଭାବରେ ଅସତ ଶରୀରରେ ଘୁରି ଘୁରି ବୁଲୁଥିବା ଗୋଟିଏ ଜଗତରେ। ତେଣୁ ଭଗବାନଙ୍କ ଶରୀର ହେଉଛି ସତ୍, ସତ୍ ଜଗତ ବପୁ, ସମସ୍ତ ଜଗତରେ ଭଗବାନଙ୍କର ବପୁ ବା ଭଗବାନ ଶରୀର ରହିଛି। ସେଥିପାଇଁ ଭାଗବତ ପ୍ରଥମ ଶ୍ଳୋକ ହେଉଛି ଜନ୍ମାଦି ଅସ୍ତଗତ। ଏ ଶ୍ଳୋକଟି ଏତେ ଗୁରୁତ୍ୱପୂର୍ଣ୍ଣ ଯେ ଆମର ଶ୍ରୀ ପ୍ରଭୁପାଦ ମହାରାଜଙ୍କର ଗୁରୁଦେବ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଢାକାରେ ଏହି ଶ୍ଳୋକରେ ତିନି ମାସ ପ୍ରବର୍ତ୍ତନ ପ୍ରବର୍ତ୍ତନ ଦେଇଥିଲେ। ତିନି ମାସ ଏଇ ଗୋଟିଏ ଶ୍ଳୋକ ଉପରେ ତିନି ମାସ ପ୍ରବର୍ତ୍ତନ ଦେଇଥିଲେ। ଜନ୍ମାଦି ଅସ୍ତଗତକୁ ଯଦି ଆମେ ବର୍ଣ୍ଣନା କରିବା ବିଚାର କରିବା ତାହେଲେ ବିଚାର କରନ୍ତୁ କେତେ କ'ଣ ଯେଉଁ ଯେ 84 ଲକ୍ଷ ଜୀବ ଅଛି ସେ ଗୋଟି ଗୋଟି ସବୁ ତାଙ୍କ ସହିତ ଆସୁଛନ୍ତି। ଜନ୍ମ ସ୍ଥିତି ମୃତ୍ୟୁ ସବୁକିଛି ତାଙ୍କର ଠାରୁ ଆସୁଛି। ଜନ୍ମାଦି ଅସ୍ତ ଆଦି ସେ ଶବ୍ଦ ସେଥିପାଇଁ ଲାଗିଲା। ଏ ଶ୍ଳୋକ ଉପରେ ବିଭିନ୍ନ ଆଚାର୍ଯ୍ୟମାନେ ବହୁତ ବିସ୍ତାର ଭାବରେ ଟୀକା ଦେଇଥିଲେ। ଶ୍ରୀଧର ସ୍ୱାମୀ ବିଶ୍ୱନାଥ ଠାକୁର ଅନେକ ଆଚାର୍ଯ୍ୟମାନେ ବହୁତ ବିସ୍ତାର ଭାବରେ ବ୍ୟାଖ୍ୟା ଦେଇଛନ୍ତି ଏ ଶ୍ଳୋକରେ ଜନ୍ମାଦି ଅସ୍ତଗତ ଶ୍ଳୋକ। ତେଣୁ ଏଇ ଯେଉଁ ଭଗବାନଙ୍କ ଶରୀରରୁ ସବୁକିଛି ଆସୁଛି ଜଗତ ବପୁ ସେଥିପାଇଁ କୁହାଯାଉଛି ବ୍ରହ୍ମା କହୁଛନ୍ତି ଜଗତ ସତ୍ ଜଗତ ବପୁ ଭଗବାନ ଶରୀର ହେଉଛି ସତ୍ ସବୁବେଳ ପାଇଁ ସେ ଶରୀର ରହିଛି। ଶରୀର ନଷ୍ଟ ହେବନି ଶରୀର ସବୁବେଳ ପାଇଁ ରହିଛି। ଅତୀତରେ ଥିଲା ବର୍ତ୍ତମାନ ଅଛି ଏବଂ ଭବିଷ୍ୟତ ମଧ୍ୟ ରହିବ। ଇଏ ହେଉଛି ପ୍ରଥମ ଚତୁଶ୍ରୀ ଭାଗବତ ପ୍ରଥମ ସବୁ ଏଇଟା ବ୍ରହ୍ମାଙ୍କ ଯେତେବେଳେ ଜ୍ଞାନ ଦେଇଛନ୍ତି ଭଗବାନ ଏଇ ପ୍ରଥମ ଜ୍ଞାନ ଦେଇଛନ୍ତି ଏଇଟା ଅହମେବା ଶୁଣିବା ଅଗ୍ରେ ନାନ୍ୟ ପରମ ପଶ୍ଚାତ୍ ଅହମ୍ ଜଗତ୍ୟ ଯୋଗ ଶିଷ୍ୟ ସ୍ୱସ୍ମିନ୍ ଅହମ୍। ଏ ଚତୁଶ୍ରୀ ଭାଗବତ ଚାରୋଟି ଶ୍ଳୋକ ଭଗବାନ ଦେଇଛନ୍ତି ବ୍ରହ୍ମାଙ୍କ ହୃଦୟରେ ଜ୍ଞାନ ଦେଇଛନ୍ତି। ଯେଉଁ ଚାରୋଟି ଶ୍ଳୋକ ଭାଗବତଙ୍କୁ ଚାରୋଟି ଶ୍ଳୋକକୁ ବ୍ରହ୍ମା କହିଲେ ନାରଦଙ୍କୁ କହିଲେ ନାରଦ ବ୍ୟାସଦେବଙ୍କୁ କହିଲେ ବ୍ୟାସଦେବ ତାକୁ 18,000 ଶ୍ଳୋକରେ ବିସ୍ତାର କରିଛନ୍ତି। ତେଣୁ ସେଇ ଶ୍ଳୋକ ପ୍ରଥମ ଶ୍ଳୋକରେ ଭଗବାନ କହୁଛନ୍ତି ମୁଁ ଅତୀତରେ ଥିଲି ବର୍ତ୍ତମାନ ଅଛି ଏବଂ ଭବିଷ୍ୟତ ମଧ୍ୟ ରହିବି। ତେଣୁ ବ୍ରହ୍ମା ଜାଣିଛନ୍ତି ଭଗବାନ ବିଷୟରେ ସେ କହୁଛନ୍ତି ଆପଣଙ୍କର ଶରୀର ହେଉଛି ସତ୍ ଜଗତ ବପୁ ଆପଣ ଶରୀର ହେଉଛି ସବୁବେଳ ପାଇଁ ରହିବ। ତେଣୁ ଆପଣ ଯଦିଓ ଜଳରେ ସ୍ନାନ କରିଛନ୍ତି ତତ୍ ସେ ଜଳସ୍ତମ ତବ ସତ୍ ଜଗତ ବପୁ କିନ୍ତୁ କିମ୍ ଦୃଷ୍ଟ ଭଗବତ ଦେବ ଏ ପ୍ରଭୁ ଭଗବାନଙ୍କର ଭଗବତ୍ତାକୁ ବର୍ତ୍ତମାନ ସେ ଉପଲବ୍ଧି କରୁଛନ୍ତି। ନିଜର ନିଜକୁ ଭାବୁଥିଲେ ଭଗବାନ ବୋଲି ଭାବୁଥିଲେ ଭଗବତ୍ତା ନିଜର ପ୍ରକାଶ କରିଥିଲେ କିନ୍ତୁ ଯେତେବେଳେ ଭଗବାନଙ୍କର ଭଗବତ୍ତା ଦେଖିଲେ ସେତେବେଳେ ନିଜକୁ ତୁଚ୍ଛ ମନେ କରୁଛନ୍ତି। ନିଜକୁ ଗୋଟେ ଅଗ୍ନି ଯେଉଁ ଅଗ୍ନି ଜ୍ୱାଳାର ଗୋଟେ ସ୍ଫୁଲିଙ୍ଗ ଭଳି ନିଜକୁ ଅନୁଭବ କରୁଛନ୍ତି। ନିଜକୁ କ୍ଷମା ପ୍ରାର୍ଥନା କରି କହୁଛନ୍ତି ପ୍ରକୃତରେ ଭଗବାନ ଆପଣ ହେଉଛନ୍ତି ଭଗବାନ ମୁଁ ଯେଉଁ ଭଗବତ୍ତା ପ୍ରାପ୍ତ ହେଇଛି ମୁଁ ଯେଉଁ ମୋର ଯେଉଁ ଐଶ୍ୱର୍ଯ୍ୟ ରହିଛି ଏ ଆପଣ ମୋତେ କୃପା କରି ଦେଇଛନ୍ତି କିଛି ଐଶ୍ୱର୍ଯ୍ୟ ବ୍ରହ୍ମା ସୃଷ୍ଟି କରୁଛନ୍ତି ଇଏ ଗୋଟେ ଐଶ୍ୱର୍ଯ୍ୟ ପ୍ରାପ୍ତ ହୋଇଛନ୍ତି ଭଗବାନ ତାଙ୍କୁ ଦେଇଛନ୍ତି ଏଇଟା କିନ୍ତୁ ସମସ୍ତ ଐଶ୍ୱର୍ଯ୍ୟ ଯେ ପୂର୍ଣ୍ଣ ଅଧିକାରୀ କୁହନ୍ତୁ ଭଗବାନ ସେ ଅନୁଭବ କରୁଛନ୍ତି ବ୍ରହ୍ମା ତେଣୁ ସେ କହନ୍ତି ହେ ପ୍ରଭୁ ହେ ଭଗବାନ ମୁଁ କିମ୍ବେ ନିର୍ଦ୍ଦିଷ୍ଟ ଆପଣଙ୍କ ଶରୀର ମୁଁ କାହିଁ ଦେଖିପାରିବି ନାହିଁ। ସେତେବେଳେ ବହୁତ ବର୍ଷ ଧରି ଚେଷ୍ଟା କଲି 100 ବର୍ଷ ଧରି ଦିବ୍ୟ 100 ବର୍ଷ ଧରି ଚେଷ୍ଟା କଲି ଆପଣ ଶରୀର ଦେଖିବା ପାଇଁ ଆପଣ ଶରୀର ଦେଇ ଜଳରେ ରହିଛି ସ୍ନାନ କରିଛନ୍ତି ଆପଣ କିନ୍ତୁ ମୁଁ କାହିଁକି ଦେଖିପାରିଲି ନାହିଁ କିଛି ନା ଦୁଷ୍ଟ ଭଗବାନ ତଦୈବ କାହିଁକି ମୁଁ ଦେଖିପାରିଲି ନାହିଁ ଆପଣମାନେ ସବୁ ଯେଉଁ ଅଛନ୍ତି ମୁଁ ଦେଖିପାରୁଛି ମୁଁ ଅଛି ଆପଣମାନେ ମୋତେ ଦେଖିପାରୁଛନ୍ତି। ଏବେ ଗୋଟେ ନ୍ୟୁଜ୍ରେ ଏବେ କିଛି ଦିନ ତଳେ କାଲି ନା ଗତକାଲି ଦେଇଥିଲା ଗୋଟେ ନ୍ୟୁଜ୍ ବାହାରିଛି ଯେ ଜଣେ ସ୍ତ୍ରୀଲୋକ ଜଣେ ଥିଲେ ହଠାତ୍ ଗାୟବ ହୋଇଯାଇଛନ୍ତି ବର୍ତ୍ତମାନ ତା ଉପରେ ଆଲୋଚନା ଚାଲିଛି କୁଆଡ଼େ ଗଲେ ହଠାତ୍ ଗାୟବ ହୋଇଯାଇଛନ୍ତି କ୍ୟାମେରାରେ ନ୍ୟୁଜ୍ ମାନେ ନିଆଯାଉଛି ଫଟୋ ନିଆଯାଉଛି ହଠାତ୍ ସେ ଗାୟବ ହୋଇଯାଇଛନ୍ତି। ଇଏ ଗୋଟେ ବିଦ୍ୟା ବିଦ୍ୟାଧର ମାନଙ୍କର ଇଏ ଗୋଟେ ବିଦ୍ୟା ରହିଛି ଗାୟବ ହୋଇଯିବେ ଦେଖିପାରିବେ ନାହିଁ ଆପଣ ବିଦ୍ୟାଧର ମାନଙ୍କର ସେ ଶକ୍ତି ସେ ବିଦ୍ୟା ସେ ପ୍ରାପ୍ତ ହୋଇଛନ୍ତି ଏଇଠି ଅଛନ୍ତି ସେ ହଠାତ୍ ଗାୟବ ହୋଇଯିବେ ବିଦ୍ୟାଧରଙ୍କ ତେଣୁ ଭଗବାନଙ୍କ ଭଗବାନଙ୍କୁ ସେ ବିଦ୍ୟା ସେ ପ୍ରାପ୍ତ ହେଉଛନ୍ତି ଭଗବାନ ଅଛନ୍ତି ପୁଣି ଗାୟବ ହୋଇଯିବେ। ଯେତେବେଳେ ରାସ ଲୀଳାରେ ଭଗବାନ ନୃତ୍ୟ କରୁଥିଲେ ଗୋପୀମାନଙ୍କ ସହିତ ଭଗବାନ ହଠାତ୍ ହୋଇଗଲେ ତେଣୁ ଗୋପୀମାନେ ଖୋଜି କରୁଛନ୍ତି ଜାଣି ଏଇ ଥିଲେ କୁଆଡ଼େ ଗଲେ ଖୋଜି ବୁଲୁଛନ୍ତି। ତିରିଶ ଅଧ୍ୟାୟ ଏକତିରିଶ ଅଧ୍ୟାୟ ଏ ଦୁଇଟି ଅଧ୍ୟାୟରେ ଗୋପୀମାନେ ଖୋଜି ବୁଲୁଛନ୍ତି, ଭଗବାନ ପାଉନାହାନ୍ତି। ଭଗବାନ ଅଶେଷ ପୁଣି ଗାୟବ ହେଇଯାଉଛନ୍ତି, ପୁଣି ପ୍ରକାଶ ହେଇଯାଉଛନ୍ତି ଭଗବାନ। ସେଥିପାଇଁ ଭଗବତ ଗୀତାରେ ଭଗବାନ କହୁଛନ୍ତି, ନାହଂ ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାଭୂତ ମୂଢ଼ୋୟମ୍ ନାହି ଜାଣାତି ଲୋକ ନାମ ଜନ ବ୍ୟୟମ୍। ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ କହନ୍ତି, ଭଗବାନ ନାମ ଦେଖା, ଭଗବାନ ଯଦି ଅଛନ୍ତି ତାହେଲେ ଆମେ ଦେଖେଇଲେ ଆମେ ଜାଣିବୁ ଯେ ଭଗବାନ ଅଛନ୍ତି। କିନ୍ତୁ ଭଗବାନ ତୁମକୁ ଦେଖେଇଲେ ମାନେ ତୁମେ କ'ଣ ବୁଝିପାରିବ କି ଦେଖିପାରିବ କି ତୁମର ଶକ୍ତି ଅଛି ଦେଖିବା ପାଇଁ? ଭଗବାନ ଭଗବାନ ସବୁଠାରେ ଅଛନ୍ତି, କିନ୍ତୁ ଯେଉଁମାନେ ସେଇ ଉନ୍ନତ ସ୍ତରକୁ ଗଲେଣି ସେମାନେ ଭଗବାନ ଦେଖିପାରିବେ। ପ୍ରହ୍ଲାଦ ମହାରାଜ, ଯେଉଁମାନେ ପଶ୍ଚନ୍ତି ସର୍ବତ୍ର ସର୍ବଂଚ ମୟି ପଶ୍ଚନ୍ତି ତସ୍ୟାହ ପ୍ରଣଶ୍ୟାମି ସତ ମେନ ପ୍ରଣଶ୍ୟତି। ଭଗବତୀତା ସତ ଅଧ୍ୟାୟରେ ଭଗବାନ କଥା କହୁଛନ୍ତି, ଯିଏ ଭଗବାନଙ୍କୁ ସବୁଥିରେ ଦେଖନ୍ତି, ଯେଉଁମାନେ ପଶ୍ଚନ୍ତି ସର୍ବତ୍ର ସର୍ବଙ୍କ ମୟି ପଶ୍ଚନ୍ତି, ସବୁକିଛିକୁ ଭଗବାନ ଠାରେ ଦେଖନ୍ତି, ତସ୍ୟାହ ନ ପ୍ରଣଶ୍ୟାମି ତାକୁ ଭଗବାନ କେବେ ଭୁଲି ଯାଆନ୍ତି ନାହିଁ, ବା ସିଏ ମଧ୍ୟ ଭଗବାନ କେବେ ଭୁଲି ଯାଏ ନାହିଁ, ସତ ମେନ ପ୍ରଣଶ୍ୟତି। ତେଣୁ ଇଏ ଉନ୍ନତ ସ୍ତରର କଥା, ପ୍ରହ୍ଲାଦ ସେହି ସ୍ତରରୁ ଥିଲେ, ତେଣୁ ସେ ସବୁଠାରେ ଭଗବାନ ଦର୍ଶନ କରୁଥିଲେ। ଭକ୍ତ ଆମା ବାନ୍ଧି ଆସେ ହୃଦୟ ଭିତରେ, ଭକ୍ତ ଆମା ବାନ୍ଧି ହୃଦୟ ଭିତରେ, ଜାନେତ୍ର ପଡ଼େ ତା ନେତ୍ର ପଡ଼େ ତୁର। ଭକ୍ତ ଯେହେତୁ ଭଗବାନଙ୍କୁ ହୃଦୟ ଧରିଛନ୍ତି, ଧାରଣ କରିଛନ୍ତି, ତେଣୁ ସବୁଠି ସେ ଭଗବାନ ଦର୍ଶନ କରନ୍ତି। କିନ୍ତୁ ଯେଉଁମାନେ ଭକ୍ତ ନୁହନ୍ତି ସେ କେଉଁଠି ଭଗବାନ ଦେଖିପାରନ୍ତି ନାହିଁ। ହିରଣ୍ୟକଶିପୁ ଭାଗବତ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କଲାରେ ପ୍ରହ୍ଲାଦ କହୁଛନ୍ତି, ବହୁତ ଆ ଭିତରେ ପ୍ରହ୍ଲାଦ ସହିତ ବହୁତ ମାରିବା ପାଇଁ ଚେଷ୍ଟା କରୁଛନ୍ତି, ସବୁ ପ୍ରକାର ଚେଷ୍ଟା କରି ଯେତେ ବିଫଳ ହେଉଛନ୍ତି। ତାପରେ କହୁଛନ୍ତି, କାହା ବଳ ଦେଖି ଏତେ ବଳିଆନ ହେଇଛୁ, ମୋର ବଳ ଦେଖି ଏ ସମସ୍ତେ ଦେବତାମାନେ ମଧ୍ୟ ଭୟ କରୁଛନ୍ତି, ତୁ ଗୋଟେ ଛୋଟ ପିଲା, ତୋର ଏତେ ବଳ କେଉଁଠୁ ଆସୁଛି? ପ୍ରହ୍ଲାଦ କହୁଛନ୍ତି, ଯାହାର ବଳରେ ଆପଣ ବଳିଆନ ହେଇଛନ୍ତି ତାହାର ବଳରେ, ତାଙ୍କରି ବଳରେ ମୁଁ ଏଇ ଏଇ ଯେଉଁ ମୋର ଅଭୟତା ମୁଁ ପ୍ରାପ୍ତ ହେଇଛି। ନା ସେ କେଉଁଠି ଅଛନ୍ତି, ନା ସେ ସବୁଠାରେ କେଉଁଠି ନାହାନ୍ତି କହୁନାହାନ୍ତି, ମୁଁ କହିବି ଏଠି ନାହାନ୍ତି ବୋଲି, ସବୁଠି ଅଛନ୍ତି କେଉଁଠି କହିବି ନାହାନ୍ତି ବୋଲି। ନା କୁହାଶ ଯଦି ତ ସର୍ବତ୍ର କସ୍ମାତ୍ ତମ୍ବେ ନ ଦିଶ୍ଚତେ, ଯଦି ତୁ କହୁଛୁ ସବୁଠାରେ ଅଛନ୍ତି ତାହେଲେ ତମ୍ବରେ କାହିଁକି ଦେଖାଯାଉନାହାନ୍ତି? କିନ୍ତୁ ପ୍ରହ୍ଲାଦ ଦେଖୁଥିଲେ ଭଗବାନଙ୍କୁ, ସେ କହୁଛନ୍ତି ଆମେ ଦିଶ୍ଚତେ, ଭଗବାନ ଦେଖାଯାଉଛନ୍ତି। ତେଣୁ ଯେତେବେଳେ ସେ ଗୋଟେ ମିଷ୍ଟିକ ଆଘାତ କରିଛି, ତମ୍ବେ ସତ୍ୟଂ ବିଧାତମ୍ ନିଜଭୃତ୍ୟ ଭାଷିତମ୍ ବ୍ୟାପ୍ତିଙ୍କ ଭୂତେଇଛୁ ଅଫିଳେଶି ପ୍ରାପ୍ତମା, ଭଗବାନ ସବୁଠାରୁ ଅଛନ୍ତି, ବ୍ୟାପ୍ତିଙ୍କ ଭୂତେଇଛୁ ଅଫିଳେଶି ପ୍ରାପ୍ତମା, ସବୁଠାରୁ ଭଗବାନ ଅଛନ୍ତି। କିନ୍ତୁ ଯେତେବେଳେ ଭଗବାନ ଚାହିଁବେ ବ୍ୟକ୍ତ ହେବା ପାଇଁ ଅନ୍ୟମାନେ ଦେଖିପାରିବେ, ନହେଲେ ଦେଖିପାରିବେ ନାହିଁ। ତେଣୁ ଭଗବାନ ସେହି ସ୍ତମ୍ଭରୁ ପ୍ରକାଶ ହୋଇଛନ୍ତି, ସ୍ତମ୍ଭେ ସଭାୟା ନ ମୃଗମ୍ ନ ମାନୁକମ୍। ନୃସିଂହ ରୂପରେ ଭଗବାନ ଆବିର୍ଭାବ ହେଲେ, ହିରଣ୍ୟକଶିପୁ ଦେଖିବା ପାଇଁ, ହିରଣ୍ୟକଶିପୁ ଦେଖିପାରୁନଥିଲା, ତାହେଲେ ଚକ୍ଷୁ ସେଭଳି ନାହିଁ, ଦିବ୍ୟ ଚକ୍ଷୁ ଭଗବାନ ଯେତେବେଳେ ଭଗବତ ଗୀତା ଦଶମ ଅଧ୍ୟାୟରେ ବିଭିନ୍ନ ତାଙ୍କ ବିଭୂତି ଯୋଗ ବିଷୟରେ ବର୍ଣ୍ଣନା କରୁଛନ୍ତି, ଏକାଦଶ ଅଧ୍ୟାୟରେ ଅର୍ଜୁନ କହିଲେ, ହେ ପ୍ରଭୁ ଆପଣ ଯେଉଁ ଯେଉଁ ଆପଣମାନେ କହୁଛନ୍ତି ମୋତେ, ଏବଂ ଏ ଯେଉଁ ଯଥାର୍ଥ ତମାତ୍ମାନ ପରମେଶ୍ୱର ଦର୍ଶନ ଇଚ୍ଛା ଆମେ ସେ ରୂପମ ଐଶ୍ୱରମ ଯୋଗ ବିଷୟରେ, ଏ ପ୍ରଭୁ ଆପଣ ଯେଉଁ ଆପଣଙ୍କର ଯୋଗ ଐଶ୍ୱର୍ଯ୍ୟ ସବୁ ଦେଖାଉଛନ୍ତି ଦଶମ ଅଧ୍ୟାୟରେ କହିଲେ, ମୁଁ ଟିକେ ମୋ ଆଖିରେ ଦେଖିବା ପାଇଁ ଚାହୁଁଛି, ଦଶମ ଇଚ୍ଛା ଆମେ ସେ ରୂପମ ସେ ରୂପକୁ ଦେଖିବା ପାଇଁ ଚାହୁଁଛି। କିନ୍ତୁ ଭଗବାନ କହିଲେ, ତମେ ଏ ରୂପକୁ ଦେଖିପାରିବ ନାହିଁ। ତେଣୁ କାଳେ ଭଗବାନ କହିବେ ଯେ କାହିଁକି ମୁଁ ତୁମକୁ ରୂପ ଦେଖେଇବି, ତେଣୁ ଅର୍ଜୁନ ପ୍ରାର୍ଥନା କରି କହୁଛନ୍ତି, ମନେଶ୍ୱର ସତ୍ୟମ୍ ନୟା ଦର୍ଶନ ଇଛି ପ୍ରଭୁ, ତ ତୁମେ ମୁଁ ଯଦି ଆପଣ ଯଦି ଭାବୁଛନ୍ତି ମୁଁ ଉପଯୁକ୍ତ ଅଧିକାରୀ, ତାହେଲେ ମଧ୍ୟ ସେ ଆପଣଙ୍କୁ ରୂପ ଦେଖାନ୍ତି। ଭଗବାନ କହିଲେ, ମୁଁ ରୂପ ଦେଖିଲେ କ'ଣ ତୁମେ ଦେଖିପାରିବ? ନ ତୁ ମାଂ ଚକ୍ଷ ସେ ଦର୍ଶ ମନେ ନେଇ ବସ ଚକ୍ଷୁତା ଦିବ୍ୟମ୍ ଦଦାମି ଚକ୍ଷୁ ପ୍ରଶ୍ନ ଯୋଗ ମେଶ୍ୱର। ତୁମେ ଏଇ ଚକ୍ଷୁରେ ଦେଖିପାରିବ ନାହିଁ। ମୁଁ ତୁମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି, ମୋର ଯୋଗ ଐଶ୍ୱର୍ଯ୍ୟ ଦେଖ, ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି। ପ୍ରଭୁପାଦ ମହାରାଜ ତାଙ୍କ ଭାଷାରେ କହୁଛନ୍ତି, ଯେମିତି ଆମ ପାଖରେ ମୋବାଇଲ ସମସ୍ତଙ୍କ ପାଖରେ ଥିବ, ମୋବାଇଲ ଯଦି ଖରାପ ହୋଇଯାଇଛି ଆମେ ଦେଖିପାରିବାନି କେଉଁଠି ଖରାପ ଅଛି, କିନ୍ତୁ ଯଦି ସେ ମେକାନିକ ପାଖକୁ ନେଇଯିବା ସେ ସାଙ୍ଗେ ସାଙ୍ଗେ ସେଟା ଠିକ୍ କରିଦେବ, ସେ ଦେଖିପାରିବ କେଉଁଠି ଖରାପ ଅଛି, ତାର ସେ ଚାକିରି ରହିଛି। ତେଣୁ ସେହିଭଳି ଭାବରେ ଦିବ୍ୟ ଚକ୍ଷୁ ମାଧ୍ୟମରେ ବଳଦେବ ବିଦ୍ୟାପତି ତାଙ୍କ ଭାଷାରେ କହୁଛନ୍ତି, ଅର୍ଜୁନ କହିଲେ ମୋତେ ଚକ୍ଷୁ ପ୍ରଦାନ କର, ମୁଁ ଆପଣ ଦିବ୍ୟ ଦେଖିବି, ଦଶମ ଇଚ୍ଛା ଆଣେ ତେଣୁ ମୁଁ ଦେଖିବା ପାଇଁ ଚାହୁଁଛି। ତେଣୁ ଭଗବାନ ତାଙ୍କୁ ଦିବ୍ୟ ଚକ୍ଷୁ ଦେଲେ, ଦିବ୍ୟ ମନ ଦେଲେ ନାହିଁ, ଯେଉଁଥିପାଇଁ କି ଭଗବାନ ଦିବ୍ୟ ରୂପ ଦେଖିକି ମଧ୍ୟ ସେ ଭୟଭୀତ ହୋଇଯାଇଛନ୍ତି, ଦିବ୍ୟ ମନ ପ୍ରଦାନ କରିନାହାନ୍ତି। ଯାହା ହେଉ, ଏଇ ଦିବ୍ୟ ଚକ୍ଷୁ ଦ୍ୱାରା ସେ ଭଗବାନଙ୍କ ରୂପକୁ ଦେଖିପାରିଲେ। ଅନେକ ପ୍ରକାର ତାଙ୍କର ଅନେକ ବାହୁ ନେତ୍ରମ ଅନେକ ପ୍ରକାର ଏଇ ଯେଉଁ ଶରୀର ଅନେକ ଯେଉଁ ବର୍ଣ୍ଣନା କରାଯାଇଛି, ଅୟୁତ ବର୍ଷ ଧରିକି ଜଣେ ଯଦି ଚାରିଆଡ଼େ ବୁଲିବ ସେ ଦୃଶ୍ୟକୁ ଠିକ୍ ଭାବରେ ଦେଖିପାରିବ ନାହିଁ। ଗୋଟିଏ ସ୍ଥାନ ରହିକି ହିଏ କଷ୍ଟମ ଜଗତ କୃଷ୍ଣ ଅସମାଜ ସରାଧରମ ସବୁକିଛି ଦେଖିପାରୁଛନ୍ତି, ଗୋଟିଏ ସ୍ଥାନ ରହିକି କିଛି ଦେଖିପାରୁଛନ୍ତି। ଏ ଶକ୍ତି ଦେଲେ ତାଙ୍କୁ ଦ୍ୱିତୀୟ ଶକ୍ତି ପ୍ରଦାନ କଲେ, ଯେମିତି ମହାଭାରତ ଯୁଦ୍ଧରେ ସମୟରେ ଇଏ ବ୍ୟାସଦେବ ଯାଇକିରି ଧୃତରାଷ୍ଟ୍ର କହୁଥିଲେ, ତମେ ମୁଁ ତମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରିବି, ତମେ ମହାଭାରତ ଯୁଦ୍ଧକୁ ଦେଖିପାରିବ। କିନ୍ତୁ ଧୃତରାଷ୍ଟ୍ର କହିଲେ, ହେ ପିତା, ମୁଁ ବର୍ତ୍ତମାନ ଏଇ ବାର୍ଦ୍ଧକ୍ୟ ବୟସରେ ମୁଁ ମୋର ପିଲାମାନଙ୍କର ମୃତ୍ୟୁ ଧ୍ୱଂସକୁ ଦେଖିପାରିବି ନାହିଁ, ଦେଖିବା ପାଇଁ ଚାହୁଁନାହିଁ, ମୋର ସଚିବ ସଞ୍ଜୟକୁ ସେ ଚକ୍ଷୁ ପ୍ରଦାନ କରନ୍ତୁ। ତେଣୁ ସଞ୍ଜୟକୁ ଯେତେବେଳେ ଦିବ୍ୟ ଚକ୍ଷୁ ପ୍ରଦାନ କରାଗଲା, ସେତେବେଳେ ସେ ମହାଭାରତ ଯୁଦ୍ଧ ବିଷୟରେ ସବୁ କହିଲେ, ସବୁ ଦେଖିଲେ ଏବଂ ଶୁଣିଲେ ସେ କଥା। ତେଣୁ ସେ କହୁଛନ୍ତି, ଧୃତରାଷ୍ଟ୍ର କହୁଛନ୍ତି ଅନ୍ତିମରେ ସେ କଥା, ବ୍ୟାସ ପ୍ରସାଦାତ ଭଗବାନ ଏକ ଗୃହ ମହଙ୍କରମ ଯୋଗମ ଜଗତରାଜ କୃଷ୍ଣ ସାକ୍ଷାତ କଥା ସ୍ୱୟଂ, ବ୍ୟାସଙ୍କ କୃପାରୁ ମୁଁ ଏହିସବୁ ଦେଖିପାରିଲି ଏବଂ ଶୁଣିପାରିଲି। ତେଣୁ ଏଇ ଦିବ୍ୟ ଚକ୍ଷୁ ଦରକାର, ଏ ଦିବ୍ୟ ଚକ୍ଷୁ ଜଣେ ପ୍ରାପ୍ତ ନ ହୋଇଥିବା ପର୍ଯ୍ୟନ୍ତ ସେ ଭଗବାନ ଦେଖିପାରିବ ନାହିଁ, ଯଦିଓ ଭଗବାନ ସବୁଠାରେ ଅଛନ୍ତି। କୁନ୍ତିଦେବୀ ତାଙ୍କ ସ୍ତୁତିରେ ସେ କଥା କହୁଛନ୍ତି, ମାୟା ଜୀବନିକାଚ୍ଛିନ୍ନମ ଆଜ୍ଞା ଦୁଃଖମ୍ୟମ ନ ଲକ୍ଷ୍ୟ ସେ ମୃଦୁଷା ନଟୁ ନାଟ୍ୟ ଘୋର ଯଥା। ଏବେ ଆମର ନାମ ଅଟରେ ବହୁତ ପ୍ରକାର ଯେଉଁ ହରିକୃଷ୍ଣ ଉତ୍ସବରେ ବହୁତ ପ୍ରକାର ଡ୍ରାମା ହେଲା, କିନ୍ତୁ ଯିଏ କିଛି ଭାବରେ ଜାଣିନଥିବ ସେ ଯେଉଁ ରୂପ କରିଥିବେ ରାଜା ବେଶ ହେଇଥିବେ, ତ ଇଏ କିଏ, ଏ ପ୍ରଭୁ କିଏ, ଯଦିଓ ଆମ ବିଷ୍ଣୁପ୍ରଭୁ ବହୁତ ସୁନ୍ଦର ସୁନ୍ଦର ଡ୍ରାମା ପ୍ରସ୍ତୁତ କରି ନିର୍ଦ୍ଦେଶନା ଦେଇଛନ୍ତି, ନିର୍ଦ୍ଦେଶନାରେ ସବୁ ଡ୍ରାମା ହେଇଛି, ସେ ଏଭଳି ରୂପ କରିଥିବେ ଯେ ଜାଣିପାରିଲେ ବିଷ୍ଣୁପ୍ରଭୁ ନା ଆଉ କିଏ। ତେଣୁ ମାୟା ଜବନିକା କ୍ଷଣ, ମାୟା ରୂପକ ଜବନିକାରେ ବହିରଙ୍ଗା ମାୟାର ଆବରଣରେ ଭଗବାନ ଲୁଚିକି ରହିଛନ୍ତି। ମାୟା ଜବନିକା ଛନ୍ନ ଅଜ୍ଞା ଅବକ୍ଷେଦ ଅଭ୍ୟାମ, ଭଗବାନ ହେଉଛନ୍ତି ଅବକ୍ଷେଦ, ଆମର ଇନ୍ଦ୍ରମାନଙ୍କ ଉପରେ ସେ, ଆମେ ଇନ୍ଦ୍ରମାନଙ୍କ ଉପରେ କେମିତି ଜାଣିବା ଭଗବାନଙ୍କୁ। ନ ଲକ୍ଷ ସେ ମୂଳଦୂଷା, ତେଣୁ ମୂର୍ଖମାନେ ଭଗବାନଙ୍କୁ ଦେଖିପାରନ୍ତି ନାହିଁ। ନଟୁ ନାଟ୍ୟ ଧର ଯଥା, ଯେଭଳି ଗୋଟେ ଛୋଟ ପିଲା ତାର ପିତା ଡ୍ରାମାରେ ରାଜା ହେଇଛନ୍ତି, କିନ୍ତୁ ସେ ପିଲାଟି ଜାଣିପାରୁନି ମୋର ପିତା ବୋଲି, ସେ ଭାବୁଛି ଜଣେ ରାଜା। ସେଇଭଳି ଭାବରେ ଆମେ ଏଇ ତ୍ରିଗୁଣର ମାୟା ଭିତରେ ଯେଉଁ ଅନ୍ଧକାର ତ୍ରିଗୁଣ ମାୟା ଦ୍ୱାରା ଆଚ୍ଛନ୍ନ ହେଇକି ରହିଛେ, ତେଣୁ ଆମେ ଭଗବାନଙ୍କୁ ଜାଣିପାରୁନେ, ଦେଖିପାରୁନେ, ଭଗବାନ ସବୁଠାରେ ଅଛନ୍ତି। ସ୍ଥାବର ଜଙ୍ଗମ ଦେଖେ ନା ଦେଖେ ତାର ମୂର୍ତ୍ତି, ସର୍ବତ୍ର ଭାବେ ନିଜ ଇଷ୍ଟଦେବ ସ୍ତୁତି। ସ୍ଥାବର ଜଙ୍ଗମ ଯେଉଁଠି ଦେଖିଲେ ମଧ୍ୟ ଭଗବାନ ସେଠି ଅଛନ୍ତି। ଥରେ ଗୁରୁ ଦ୍ରୋଣାଚାର୍ଯ୍ୟ ପରୀକ୍ଷା କରିବା ପାଇଁ ଯୁଧିଷ୍ଠିର ମହାରାଜ ଏବଂ ଦୁର୍ଯ୍ୟୋଧନ, ଏମାନେ ରାଜା ହେବେ ନା, ତାଙ୍କର କିଏ ଉପଯୁକ୍ତ, ତେଣୁ ପରୀକ୍ଷା କରିବା ପାଇଁ ଗୋଟେ ଦେଲେ, ଗୋଟେ ପକ୍ଷୀକୁ ଦେଲେ, କହିଲେ ତୁମେ ଏଇ ପକ୍ଷୀକୁ ଏମିତି ମାରିବ, ଗୋଟେ ସ୍ଥାନରେ ମାରିବ, କେହି ଦେଖିପାରିବେ ନାହିଁ। ତେଣୁ ଦୁର୍ଯ୍ୟୋଧନ ଗଲେ ସାଙ୍ଗେ ସାଙ୍ଗେ ସେ ପକ୍ଷୀକୁ ମଡ଼ିକି ପଳେଇ ଆସିଲି, କହିଲେ ମୁଁ ଗୋଟେ ଅନ୍ଧକାର ଘର ଭିତରେ ପଶିଗଲି, ମାରିଦେଲି, କିଏ ଦେଖିପାରିଲେ। କିନ୍ତୁ ଯୁଧିଷ୍ଠିର ମହାରାଜ ଫେରୁନାହାନ୍ତି, ବହୁତ ସମୟ ବିତିଗଲା, ବହୁତ ସମୟ ପରେ ଫେରିଲା ପରେ ଯୁଧିଷ୍ଠିର ମହାରାଜ କହୁଛନ୍ତି, ଏ ଗୁରୁଦେବ ମୋତେ କ୍ଷମା କରନ୍ତୁ, ମୁଁ ଆପଣଙ୍କର ନିର୍ଦ୍ଦେଶ ପାଳନ କରିପାରିଲି ନାହିଁ। କାହିଁକି ନା, ମୁଁ ଯୁଆଡ଼େ ଗଲି ଦେଖିଲି ସବୁଠାରେ କିଏ କିଏ ଅଛନ୍ତି, ଆଉ କିଏ କିଏ ନା କିଏ ଅଛନ୍ତି, ଗୋଟେ ଏମିତି ଶୂନ୍ୟ ସ୍ଥାନ କିଛି ମୁଁ ଦେଖିପାରିଲି ନାହିଁ। ଭଗବାନ ସବୁ ଦେଖୁଛନ୍ତି, ବିଭିନ୍ନ ମାଧ୍ୟମରେ ଆମେ କ'ଣ କରୁଛେ, କେଉଁ ସମୟରେ କ'ଣ କରୁଛେ, 14 ଜଣ ସାକ୍ଷୀ ରହିଛନ୍ତି ଯମରାଜଙ୍କ ଦୂତ ବର୍ଣ୍ଣନା କରୁଛନ୍ତି ବିଷ୍ଣୁର ବିଷ୍ଣୁ ଦୂତମାନଙ୍କୁ। ତ ଯାହାବେଳେ ଯେଉଁ ତାପ କାର୍ଯ୍ୟ କରିଥିଲା ସୂର୍ଯ୍ୟ ଚନ୍ଦ୍ର ଅଗ୍ନି ବରୁଣ ଯମ ଏବଂ ସମସ୍ତେ ବହୁତ ସାକ୍ଷୀ ରହିଛନ୍ତି, ଭଗବାନ ସାକ୍ଷୀ ଏଇମାନଙ୍କ ଦ୍ୱାରା ସାକ୍ଷୀ ରହିଛନ୍ତି। କିଏ କ'ଣ କରୁଛି, କାୟ ମନ ବାକ୍ୟ, ମନରେ କ'ଣ ଆମେ ଚିନ୍ତା କରୁଛୁ ସେଇଟା ମଧ୍ୟ ହିସାବ ରେକର୍ଡ ହେଇଯାଉଛି। କ'ଣ ଆମେ ଚିନ୍ତା କଲେ ସବୁ ହିସାବ ରହୁଛି। ତେଣୁ ଏ ଯେଉଁ ଆମେ ଯାହା କରୁଛେ ସବୁ କିଛି ସବୁଠି ଭଗବାନ ରହିଛନ୍ତି, କିନ୍ତୁ ଯେଉଁମାନେ ଉନ୍ନତ ଭକ୍ତ ସେମାନେ ସବୁଠି ଭଗବାନ ଦର୍ଶନ କରିବେ। ସାବର ଜଙ୍ଗମ ଦେଖେ ନା ଦେଖେ ତାହାର ମୂର୍ତ୍ତି, ଆମେ ଦେଖିବା ଏଇଟା ଗୋଟେ ଗଛ ଅଟେ ବା ଏଇଟା ଗୋଟେ ପାହାଡ଼ ପର୍ବତ ଏଇସବୁ ବା ଝରଣା ନଦୀ ଏସବୁ କହିବା, ସାବର ଜଙ୍ଗମ ଦେଖିବା, ପଶୁ ପକ୍ଷୀ ତା ଦେଖିବା, କିନ୍ତୁ ଯେଉଁମାନେ ଉନ୍ନତ ଭକ୍ତ ସେମାନେ ସବୁଠାରୁ ଭଗବାନ ଦର୍ଶନ କରନ୍ତି। ବିଦ୍ୟା ବିନୟ ସମ୍ପନ୍ନୀ ବ୍ରାହ୍ମଣେ ଗଭୀରସ୍ତିନୀ ସୁନିତେଇବ ସୁଭାଗିତ ପଣ୍ଡିତ ସମଦର୍ଶିନ, ଯେଉଁମାନେ ପଣ୍ଡିତ ବ୍ୟକ୍ତି ସେମାନେ ସବୁଠି ସମାନ ଦର୍ଶନ କରିବେ। ଏ ଉନ୍ନତ ଭକ୍ତର ସ୍ଥିତି ଏଇଟା। ତେଣୁ ଭଗବାନ ଯଦିଓ ସେଇଠି ଅଛନ୍ତି ଜଳରେ ଅଛନ୍ତି, କିନ୍ତୁ ବ୍ରହ୍ମା ଦେଖିପାରୁନାହାନ୍ତି, ସେଥିପାଇଁ ସେ କହୁଛନ୍ତି କିଂ ମେନ ଦୁଷ୍ଟମ ଭଗବାନ ତଦୈବ। ସେଇ ସମୟରେ ତଦୈବ ମାନେ ବର୍ତ୍ତମାନ 50 ବର୍ଷ ତଳ କଥା କହୁଛନ୍ତି, ଭଗବାନ ବ୍ରହ୍ମାଙ୍କ ବର୍ତ୍ତମାନ 51 ବର୍ଷ ହେଇଗଲାଣି, ସେ 50 ବର୍ଷ ତଳର କଥା କହୁଛନ୍ତି। ପ୍ରଭୁ ମୁଁ ସେତେବେଳେ କାହିଁକି ଦେଖିପାରିନଥିଲି ଆପଣଙ୍କୁ, ଆପଣଙ୍କର ଭଗବତାକୁ ବର୍ତ୍ତମାନ ଉପଲବ୍ଧି କରୁଛନ୍ତି, ଭଗବାନ ଭଗବତାକୁ ନିଜେ ଉପଲବ୍ଧି କରୁଛନ୍ତି, ନିଜେ ଯେଉଁ ଭଗବାନ ବୋଲି ଭାବିକି ପରୀକ୍ଷା କରିଦେଉଥିଲେ ବର୍ତ୍ତମାନ ସେଥିପାଇଁ ଅପରାଧ ବୋଲି ଭାବିକି ନିଜେ କ୍ଷମା ପ୍ରାର୍ଥନା କରିବା ପାଇଁ ଏ କଥା କହୁଛନ୍ତି। ହେ ଭଗବାନ ମୁଁ କାହିଁକି ତେବେ ଦେଖିପାରିଲି ନାହିଁ, ଆପଣ ତ ସ୍ୱୟଂ କରିଛନ୍ତି, ଏ ଗର୍ଭଧର ଜଳରେ ସ୍ୱୟଂ କରିଛନ୍ତି, କିନ୍ତୁ ମୁଁ କାହିଁକି ଦେଖିପାରିଲି ନାହିଁ। ଅନେକ ବର୍ଷ 100 ବର୍ଷ କାଳ ଚେଷ୍ଟା କଲେ, ସେ ପଦ୍ମନାଡ଼ରେ ଆସିଲେ ଚେଷ୍ଟା କଲେ, କିନ୍ତୁ ଦେଖିପାରିଲି ନାହିଁ। ପୁଣି ଯେତେବେଳେ ତପସ୍ୟା କଲେ ତାଙ୍କୁ 2 ଅକ୍ଷର ଶୁଭିଲା, ଯେଉଁ ତ ଏବଂ ତ ଦୁଇଥର ଉଚ୍ଚାରିତ ହେଲା ଏ ଶବ୍ଦ 2। ତେଣୁ ଏଇ ତପ ତପ ଏଇ ଶବ୍ଦ ଶୁଣିକିରି ବ୍ରହ୍ମା ଯେତେବେଳେ ତପସ୍ୟା କଲେ ସେତେବେଳେ କିମ୍ବା ସୁଦୃଷ୍ଟ ବୁଦ୍ଧିମେ ତଦୈବ ଭଗବାନଙ୍କୁ ଦେଖାଦେଲେ, ସୁଦୃଷ୍ଟ ଠିକ୍ ଭାବରେ ଦେଖିଲେ। ହୃଦୟ ଭିତରେ ଆମେ ଦେଖିପାରିବା ନାହିଁ କାରଣ ଆମେ ଚକ୍ଷୁ ନାହିଁ, କିନ୍ତୁ ଯେଉଁମାନେ ଯେଉଁ କୁହାଯାଇଛି କ'ଣ ବ୍ରହ୍ମ ସଂହିତାରେ ବ୍ରହ୍ମା ସଂହିତା କହୁଛନ୍ତି ଯେ ଚକ୍ଷୁରେ ଯେଉଁମାନେ ଦିବ୍ୟ ଅଞ୍ଜନ ବୋଲିଛନ୍ତି କ'ଣ ସେସବୁ ପ୍ରେମାଞ୍ଜନ ସୂର୍ଯ୍ୟ ଭକ୍ତି ବିଲୋଚନେନ ସନ୍ତା ସଦୈବ ହୃଦୟ ବିଲୋପୟନ୍ତି ଜଂ ଶ୍ୟାମ ସୁନ୍ଦର ଅଚିନ୍ତ ଗୁଣ ସ୍ୱରୂପ ଗୋବିନ୍ଦ ମହାଲ ପୁରୁଷଙ୍କ ପ୍ରେମାଞ୍ଜନ ଯେଉଁମାନେ ବୋଲିଛନ୍ତି ଭଗବାନ ହୃଦୟରେ ଯେତେବେଳେ ଯୋଗ କରନ୍ତି ସେମାନେ ହୃଦୟରେ ଦର୍ଶନ କରନ୍ତି ଭଗବାନଙ୍କୁ। ଭାଗବତ ଦ୍ୱାଦଶ ୧୩ ଅଧ୍ୟାୟରେ ସେଠି ଅଛନ୍ତି ଯମ ବ୍ରହ୍ମା ବର୍ମେନ୍ଦ୍ର ରୁଦ୍ର ମରୁତ ସୁନନ୍ତି ଦିବ୍ୟ ସବୀ ବେଦୀ ସାଙ୍ଗ ବୋଧ କମ୍ପୁଟି ସେଦେଇ ଗାୟନ୍ତି ଧ୍ୟାନାବସ୍ଥିତ ସତୀନ ମନସା ପଶନ୍ତି ଜନ ଯୋଗିନ ଯୋଗୀମାନେ ଭଗବାନଙ୍କୁ ଧ୍ୟାନରେ ଭଗବାନଙ୍କୁ ହୃଦୟ ଦର୍ଶନ କରନ୍ତି, ଯେମିତି ଆମେ ଦେଖୁଛେ ଆମେ ଚକ୍ଷୁରେ ଦେଖୁଛେ ସେଭଳି ଭାବରେ ସେ ଭଗବାନଙ୍କୁ ଦର୍ଶନ କରନ୍ତି ହୃଦୟରେ। ତେଣୁ ବ୍ରହ୍ମା ମଧ୍ୟ ସେହିଭଳି ଭାବରେ ସୁଦୃଷ୍ଟ ଭଗବାନ ଦେଖିପାରିଲେ, ସୁନ୍ଦର ଭାବରେ ଦେଖିଲେ, ଭଗବାନ ରୂପକୁ ଦେଖିଲେ, କିମ୍ବା ସୁଦୃଷ୍ଟ ବୁଦ୍ଧିମେ ତଦୈବ ସେଇ 50 ବର୍ଷ ତଳର କଥା ତଦା ସେଇ ସମୟ କଥା କହୁଛନ୍ତି। ତଦୈବ ଶବ୍ଦ 2 ଥର ବ୍ୟବହାର କରାଯାଇଛି, 50 ବର୍ଷ ତଳର କଥା ମନେ ରଖିଛନ୍ତି ବର୍ତ୍ତମାନ ବ୍ରହ୍ମା କହୁଛନ୍ତି ସେ କଥା ତଦୈବ ସେଇ ସମୟରେ ମୁଁ ଦେଖିଥିଲି ଆପଣଙ୍କୁ, କିନ୍ତୁ ବହୁତ ଚେଷ୍ଟା କରି ଦେଖିପାରିଲି ନାହିଁ, କିନ୍ତୁ ପୁଣି ଯେତେବେଳେ ତପସ୍ୟା କଲି ସେତେବେଳେ ଆପଣଙ୍କ ରୂପକୁ ଦେଖିଲି। ତେଣୁ କିମ୍ ନ ଶପଥ ଦେଇ ପୁନର୍ବେଦର୍ଶୀ ପୁଣି ମଧ୍ୟ ଆପଣ ଦେଖା ଦେଇକି ପୁଣି ଉଭା ହେଇଗଲେ, ବେଦର୍ଶୀ ଉଭା ହେଇଗଲେ, କାହିଁକି ଭଗବାନ କହିଲେ ଯେ ତୁମେ ଆହୁରି ତପସ୍ୟା କର, ଉପଯୁକ୍ତ ତପସ୍ୟା ତୁମର ହେଇନି, ଯଥେଷ୍ଟ ହେଇନି। ଆମ ଶ୍ରୀଚନ୍ଦ୍ର ଗୌରବ ମହୁଷ୍ୟ ମହାରାଜ କହନ୍ତି ଯେମିତି ସିଂହର କ୍ଷୀରଟା ଆମେ କେଉଁଥିରେ ରଖିବା, ଗାଈର କ୍ଷୀର ଯେମିତି ମାଟି ପାତ୍ରରେ ରଖିଦେବ, ଯଦି ସିଙ୍ଗିର କ୍ଷୀରକୁ ସେମିତି ମାଟି ପାତ୍ରରେ ରଖିଲେ ସେଟା ଫଟେଇଦେବ। ସିଙ୍ଗିର କ୍ଷୀର ରଖିବା ପାଇଁ କେଉଁ ପାତ୍ର ଦରକାର, ସୁବର୍ଣ୍ଣ ପାତ୍ର, ରୂପା ବି ନୁହେଁ, ସୁବର୍ଣ୍ଣ ପାତ୍ର, ସୁବର୍ଣ୍ଣ ପାତ୍ରରେ ହିଁ ଆମେ ସିଙ୍ଗିର କ୍ଷୀରକୁ ରଖିପାରିବା। ଏତେ ଶକ୍ତି ଦେଖନ୍ତୁ ତା କ୍ଷୀରରେ, ଏତେ ଶକ୍ତି ରହିଛି, ଫଟେଇ ଦେଉଛି ସବୁ ଅନ୍ୟ ପାତ୍ରକୁ ଫଟେଇଦେବ। ତେଣୁ ସିଂହର ସେଥିପାଇଁ ପ୍ରହ୍ଲାଦଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି, ପ୍ରହ୍ଲାଦ ପ୍ରାଚୀନ ଦୈତ୍ୟାନାମ କାଳ କ୍ଳୟତାନାମ मृगाणाम मृगेन्द्र हम पशुमान मृत सिंह भगवान कौशन विभूति दशम विभूति जगत भगवान कौशन पशुमान मृत सिंह इतने शक्ति रही सिंह मृगाणाम मृगेन्द्र हम वैनद्य पक्षीना पक्षीमान मृत्यु हूँ गरुड़ तेणु इतने शक्ति रही सिंह क्षीर में शक्ति रही छोट पा सिंह भाई आम कहुत महाप्रभु सिंह लग्न सिंह 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 भाई शरीर रही तेनाली सिंह गोटे लग्न रही सिंह गोटे राशि रही सिंह सिंहर क्षीर को आप रखापी केवल सुवर्ण पात्र रखिपारे अन्य कौन पात्र रखिपर पठेदेव तेनाली भाव में भगवान कहते तुम्हें यही बर्तन मत ठीक भाव में बुझीपर ना देखिपर ना गोटे थर दृश्य भगवान उभ शपथ किए पुनर्वेद गोटे थर देखा पुणी उभ भगवान तापर पुणी ब्रह्मा तपस्या कले तपस्या कलापर भगवान आसी ताकि ज्ञान प्रदान कर तेणु से ही कथा बर्तमान से भगवान को ब्रह्मा स्तुति में यह भाव में अनेक स्तुति करेंगे भगवान को कह उद्देश्य प्रभुपाद महाराज कहते यार उद्देश्य हूँ प्रभु मोर भूल हो जाए मत क्षमा कर मुझे परीक्षा कली आपन को ये मोर बड़ मस्त बड़ भूल हो समस्त ज्ञान प्रदान कले कि बर्तमान मूर्ख भाई आप परीक्षा करने बस मोर भूल क्षमा कर अर्जुन भगवान प्रार्थना कर पितेव पुत्र सखेव सख्यु प्रिया प्रियाया अर्थदेव सोड़ जी पुत्र पिता पुत्र दोष को क्षमा करती पितेव पुत्र सखेव सख्यु बंधु बंधु दोष को क्षमा करती प्रिय प्रिया दोष को क्षमा करती से भाई प्रभु मुझे दोष अर्जुन कौन दोष करते समय कहींपर ना अर्जुन दोष हूँ कौन अर्जुन भावुंत मुझे आप कृष्ण बोली डाकी मुझे आप जादव बोली डाकी ये मोर भूल आम कृष्ण डाकुचे जादव बोली डाकुचे ये आम भूल अर्जुन कि कहते सखेती मत्वा प्रसभम जदुत्तम हे कृष्ण हे जादव हे सखेती अजानता मयि मान तवेदम मया प्रमादा प्रणयन व्यापी कहीं क्षमा भाव अपराध बोले भावुले कहीं ना से कृष्ण कहते अर्जुन भगवान कृष्ण कहते से मन भावना था आम कृष्ण कह भाई भगवान बोली यही भाव में कहते कि अर्जुन जो कृष्ण बोली डाकुले हे कृष्ण डाकुले से मन भाव था मुझे पांडवर पुत्र पांडु हूँ विश्व विजयी वीर कि तुम्हें हूँ वसुदेव पुत्र वसुदेव हूँ अर्धरथी एत प्रसिद्ध वीर नु आज जो जादव बोली डाकुले जादव से भाव था मनर भाव था जे तुम जदुकूल आसुच जदुंर अभिशाप प्राप्त होच तेणु तुम राजा हो पारना आम पुरुकूल आसचु आम राजा हूँ तेणु युधिष्ठिर महाराज राजा हे भगवान कृष्ण जदिव उग्रसन राजा होते कि केवल द्वारकार राजा थे समग्र पृथ्वी राजा हो नाते तेणु यही भाव से किए डाकुले भगवान को सीधे क्षमा प्रार्थना करेणु ब्रह्मा मत से भाव बर्तन अनेक पुत्र भगवान क्षमा प्रार्थना करेंगे जय श्री भागवतम की जय श्री मुरुपाद महाराज की जय श्री गुरुदेव की आनंद कोटि वैष्णव की दाय गोत आनंद जय श्री मुरुपाद महाराज
भगवान कृष्ण के ब्रह्मा को कितना कर ले
बोला
भगवान कृष्ण के लिए कम से कम
हाँ ना ब्रह्मचारी जो तपस्या कले तापर तपस्या कलापर भगवान आसिक दर्शन देकर कहले तुम्हें आउ थे तपस्या कर।